ତୃତୀୟ ପର୍ଯ୍ୟାୟ ଦିବସର କଥା ଆମେ କହିବା ଦଶମ ସ୍କନ୍ଧ ଏକୋଇଶ ଅଧ୍ୟାୟ ଶ୍ଳୋକ ସାତ ଏଇଠାରୁ ଆରମ୍ଭ ହେବ ଗୋପୀମାନଙ୍କର କଥା ଯେଉଁ କଥା ଶୁଣିଲେ ତ୍ରିଭୁବନ ପବିତ୍ର ହେଇଯାଏ ଆମେ କହିଥିଲେ ଯାସାଂ କୃଷ୍ଣ କଥୋଦ୍ଗୀତଂ ପୁନାଦି ଭୁବନ ତ୍ରୟମ୍ ତିନି ଭୁବନକୁ ପବିତ୍ର କରିଦେବ ଏଭଳି କଥା ରହିଛି ବହୁତ ଗଭୀର ଆର ଅର୍ଥ ସବୁ ରହିଛି ବିଭିନ୍ନ ଆଚାର୍ଯ୍ୟମାନେ ଆର ବହୁତ ପ୍ରକାର ବ୍ୟାଖ୍ୟା କରିଛନ୍ତି ଶ୍ରୀମଦ ରାଧାକୃଷ୍ଣ ମହାରାଜଙ୍କର ଆନୁଗତ୍ୟରେ ଆମେ ଯେତିକି ଜାଣିଛୁ ଯେତିକି ଶୁଣିଛୁ ସେ ବିଷୟରେ ଆମେ କହିବା ଆଜି ଗୋପୀଙ୍କର କଥା ଆରମ୍ଭ ହେବ ତେରଟି ଶ୍ଳୋକ ରହିଛନ୍ତି ତେରଟି ଶ୍ଳୋକରେ ଗୋପୀ ଗୀତ ବେଣୁ ଗୀତ ଏଇଟାକୁ କୁହାଯାଏ ବେଣୁଙ୍କ ବିଷୟରେ କୁହାଯାଉଛି ତେଣୁ ଏ ଆଜିଠାରୁ ଆମେ ସପ୍ତମ ଶ୍ଳୋକରୁ ଆରମ୍ଭ କରିବା କଥା ଆପଣମାନେ ଚାହିଁଲେ ବି ଭାଗବତ ବହି ଅଛି ଆପଣ ଦେଖିପାରିବେ ପଢ଼ିପାରିବେ ଦଶମ ସ୍କନ୍ଧ ଏକୋଇଶ ଅଧ୍ୟାୟ ଶ୍ଳୋକ ସାତ
ଆପଣତା ଫଳମିଦଂ ନ ପରଂ ବିଦାମ ସଖ୍ୟ ପଶୁ ନନୁ ବିବେଶ ଦୁର୍ବୈ ଭକ୍ତ୍ରଂ ବ୍ରଜଶିଶୁତୟୋରଣୁବେଣୁ ଜୁଷ୍ଟମ୍ ଜୈବା ନିପୀତ ମନୁରକ୍ତ କଟାକ୍ଷ ମୋକ୍ଷମ୍
ଇଏ ଆରମ୍ଭ ହେଉଛି ଏଥିରୁ ଅକ୍ଷଣତାଂ ଅକ୍ଷଣତାଂ ଅକ୍ଷି ବା ଅକ୍ଷିମତାଂ କହିବା କଥା ଯାହା ଅକ୍ଷଣତା ବୋଲି କୁହାଯାଇଛି ଅକ୍ଷଣତାଂ କହିଲେ ଚକ୍ଷୁ ଚକ୍ଷୁର ଫଳ ହେଉଛି ଏଇଟା ଇଦମ୍ ଅକ୍ଷଣତାଂ ଫଳମ ଇଦମ୍ ନ ପରମ ବିଦାମ ଅକ୍ଷି ଚକ୍ଷୁଷ୍ମାନ ବ୍ୟକ୍ତିମାନଙ୍କର ଚକ୍ଷୁ ଥିବା ବ୍ୟକ୍ତିମାନଙ୍କର ଫଳ ହେଉଛି ଏଇଟା ଆଠରୁ ଆଉ କିଛି ଶ୍ରେଷ୍ଠ ଫଳ ନାହିଁ ଆର ଆଠରୁ ଆଉ କିଛି ଉନ୍ନତ ଫଳ ନାହିଁ ନ ପରମ ବିଧାନ ଗୋପୀମାନେ କହୁଛନ୍ତି ତେଣୁ ଆ ପୂର୍ବରୁ ସେମାନେ ବର୍ଣ୍ଣନା କରି ସଖୀମାନଙ୍କୁ ସବୁ ସମ୍ବୋଧନ କରି କହୁଛନ୍ତି ରାଧାରାଣୀ ଚୈତନ୍ୟ ଗୋପୀମାନେ ତେଣୁ ଯଦି ଅନ୍ୟ ଗୋପୀମାନେ ଚିନ୍ତା କରିଥିବେ କ'ଣ ଫଳ ଚକ୍ଷୀର ଚକ୍ଷୀର କ'ଣ ଫଳ ନା ସଖ୍ୟ ପଶୁ ନନୁ ବିବେଶ ହେତୁ ସେଇ ସଖ୍ୟ ଏଠି ଗୋପୀମାନେ ସମ୍ବୋଧନ କରୁଛନ୍ତି ତାଙ୍କ ସଖୀମାନଙ୍କୁ ସଖ୍ୟ ପଶୁ ନନୁ ବ୍ୟବସାୟ ତୋର ବୟସ ଏଇ ପଶୁମାନଙ୍କୁ ଗାଭୀମାନେ ମହିଷୀମାନେ ଛାଗମାନେ ଏମାନଙ୍କୁ ଅନୁ ବ୍ୟବସାୟ ତୋ ବନରେ ବୃନ୍ଦାବନରେ ପ୍ରବେଶ କରୁଛନ୍ତି ବ୍ୟବସାୟ ତୋ ବୟସ ଏଇ ବୟସ ଏଇ କହିଲେ ତାଙ୍କର ସାଙ୍ଗ ବାଳକମାନଙ୍କ ସହିତ ତାଙ୍କର ସମ ବୟସ୍କ ସବୁ ରହିଛନ୍ତି ଗୋପମାନଙ୍କ ସହିତ ଏବଂ କିଏ ବିବେଶ କିଏ ପ୍ରବେଶ କରୁଛନ୍ତି ନା ବକ୍ତ୍ରଂ ବ୍ରଜଶିଶୁତୟୋ ରଣବେଣୁ ଜୁଷ୍ଟମ୍ ବକ୍ତ୍ରଂ ତାଙ୍କ ମୁଖରେ ବ୍ରଜଶିଶୁତୟୋ ବ୍ରଜଶିଶୁତ ବ୍ରଜେଶ୍ୱର ବ୍ରଜେଶ କହିଲେ ବ୍ରଜରେଶ ନନ୍ଦ ମହାରାଜ ତାଙ୍କର ସୁତୟୋ ଦୁଇ ବଚନରେ କୁହାଯାଉଛି ସୁତୟୋ କହିଲେ କୃଷ୍ଣ ଏବଂ ବଳରାମ ଯଦିଓ ବଳରାମ ହେଉଛନ୍ତି ବସୁଦେବଙ୍କର ପୁତ୍ର କିନ୍ତୁ ତଥାପି ଆମର କୁହାଯାଇଛି ନନ୍ଦଙ୍କର ପୁତ୍ର ବୋଲି ମଧ୍ୟ ତାଙ୍କୁ କୁହାଯାଏ ବ୍ରଜେଶ ସୁତୟୋ ରଣୁବେଣୁ ଜୁଷ୍ଟମ୍ ବେଣୁ ଇଏ ସବୁବେଳେ ବେଣୁ ବକ୍ତ୍ରରେ ମୁଖରେ ବେଣୁ ଜୁଷ୍ଟମ୍ ବେଣୁ ତାଙ୍କର ବକ୍ତ୍ରରେ ସଂଲଗ୍ନ ହୋଇ ରହିଛି ବେଣୁ ଜୁଷ୍ଟମ୍ ଜୈ ବା ନିପିତ ମନୁରକ୍ତ କଟାକ୍ଷ ମୋକ୍ଷମ୍ ତେଣୁ ସେଇ ଯେଉଁ ତାଙ୍କର ଯେଉଁ ରୂପ ରହିଛି ଯେଉଁମାନେ ଜୈ ବା ନିପିତ ମନୁରକ୍ତ କଟାକ୍ଷ ମୋକ୍ଷମ୍ ସେ ଯେଉଁ ବ୍ରଜେଶ ସୁତୟୋ ଯେଉଁ ବେଣୁ ବାହନ କରୁଛନ୍ତି ସେ ଯେଉଁ କଟାକ୍ଷ ମୋକ୍ଷମ୍ ତାଙ୍କର ଯେଉଁ ସୁନ୍ଦର କଟାକ୍ଷ ରହିଛି ତାଙ୍କୁ ଯେ ଦର୍ଶନ ଯାକ ଆମେ ଯେତେବେଳେ ଦେଖୁଛନ୍ତି ସେମାନେ ସେ ଭଗବାନ ମଧ୍ୟ ଆମକୁ ଦର୍ଶନ କରୁଛନ୍ତି ଯେଉଁମାନେ ତାଙ୍କୁ ଦେଖିବେ ସେମାନେ ଭଗବାନ ମଧ୍ୟ ତାଙ୍କୁ ଦର୍ଶନ କରିବେ କଟାକ୍ଷ ପ୍ରପାତ କରିବେ ତାଙ୍କ ପ୍ରତି ମୋକ୍ଷମ୍ ତେଣୁ ଏଇ ଯେଉଁ କଟାକ୍ଷ ମୋକ୍ଷମ୍ ଯେଉଁ ପ୍ରାପ୍ତ ହୋଇଗଲେ କଟାକ୍ଷ ଇଏ ସେ ରୂପକୁ ସେମାନେ କିଏ ଦେଖୁନାହାନ୍ତି ଦର୍ଶନ କରିବା ଦର୍ଶନ କରୁନାହାନ୍ତି ସେମାନେ ହେଉଛନ୍ତି ନିପିତ ନିତରାମ ପ୍ରୀତ, ବହୁତ ସୁସ୍ଥ ଭାବରେ ବହୁତ ଧ୍ୟାନ ସହକାରେ ସେ ରୂପକୁ ପାନ କରୁଛନ୍ତି। ନିପୀତ ଅନୁରକ୍ତ କଟାକ୍ଷ ମୁକ୍ତ, ଅନୁରକ୍ତ ଅନୁରକ୍ତ ତାଙ୍କ ପ୍ରତି ବହୁତ ଆସକ୍ତ ଅନୁରକ୍ତ। ଏଭଳି ଭାବରେ ଶ୍ଳୋକର ଅର୍ଥ ମୋଟାମୋଟି ଭାବରେ, କିନ୍ତୁ ଏହାର ବହୁତ ଗଭୀର ରହସ୍ୟ ସବୁ ରହିଛି, ତତ୍ତ୍ୱ ସବୁ ରହିଛି। ସିଦ୍ଧ ସ୍ୱାମୀ କହୁଛନ୍ତି, ଅନୁବର୍ଣ୍ଣନମେବାହ, ଯାହା ପୂର୍ବରୁ କୁହାଗଲା ବର୍ଣ୍ଣନା କରୁଛନ୍ତି ବୋଲି, ଅନୁବର୍ଣ୍ଣନା ବର୍ଣ୍ଣନା କରୁଛନ୍ତି। ଗୋପୀ ବିଷୟ ବିଷୟରେ କୁହାଯିବ, ବାଣୀ ବେଣୁବାଣୀଙ୍କ ବିଷୟରେ ବେଣୁ ଗୀତ ବିଷୟରେ କୁହାଯିବ। ସେ ବର୍ତ୍ତମାନ ଆରମ୍ଭ ହେଲା, ଅନୁବର୍ଣ୍ଣନମା ଆହ ତ୍ରୟୋଦଶ ଭି 13 ଶ୍ଳୋକ କୁହାଯିବ। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି, ଯାସ୍ୟାଂ ବୁଦ୍ଧିତ ବାଗାତୁ ଦାସାମେବ ପ୍ରସାଦତଃ ଗୋପୀ ପ୍ରପଦ୍ୟେ ତାଜାଭି ସଗମ୍ଭୀରାଶୟୋର୍ଜିତଃ। ଗୋପୀମାନଙ୍କ ପାଦପଦ୍ମରେ ପ୍ରଣାମ ଜଣାଉଛନ୍ତି ସନାତନ ଗୋସ୍ୱାମୀ। ଯାସ୍ୟାଂ ବୁଦ୍ଧିତ, ଯାହାଙ୍କର ବୁଦ୍ଧି ଯାହାଙ୍କର କୃପାରୁ, ବାଗଠୁ ତାଙ୍କର ଯେଉଁ ବଚନର ଅର୍ଥ ଆମେ ବୁଝିବା, ବାଗଠୁ ଯାସାମେବ ପ୍ରସାଦତଃ, ତାଙ୍କର ବଚନ ବୁଝିବା ପାଇଁ ତାଙ୍କର ପ୍ରସାଦ ତାଙ୍କ କୃପା ଦରକାର। ସେଇ ଗୋପୀ ପ୍ରପଦ୍ୟେ ତା, ସେ ଗୋପୀମାନଙ୍କ ପାଖରେ ଆମେ ପ୍ରଣାମ କରୁଛି, ତାଙ୍କର ଶରଣ ଯାଉଛି। ଗୋପୀ ପ୍ରପଦ୍ୟେ ତା ଯାଭି ସ ଗମ୍ଭୀରାଶୟୋର୍ଜିତ, ଗମ୍ଭୀର ଅର୍ଥ ରହିଛି, ଭାବ ରହିଛି, ବହୁତ କଥା ରହିଛି, ବହୁତ ଭାବ। ଗୋପୀମାନଙ୍କର ପଦରେଣୁ କାମନା କରିଥିଲେ ଉଦ୍ଧବ, ଆଶା ମହୋ ଚରଣ ରେଣୁ ଦୁଷାଂ ଅହଂ ଶ୍ୟାମ ବୃନ୍ଦାବନେ କିମ୍ବି ଗୁଣ୍ମଲତୌ ସଧୀନାମ ଯା ଦୁସ୍ତର୍ଯ୍ୟ ସୋଜନ ଆର୍ଯ୍ୟ ପଥନ୍ତ ହିତ୍ୱା ଭିଜୁ ମୁକୁନ୍ଦ ପଦଭି ସୁଧୀଭି ବିମୁଜ୍ଞାନ। 10:47 ଅଧ୍ୟାୟରେ ଉଦ୍ଧବ ଭଗବାନ ପ୍ରାର୍ଥନା କରିଛନ୍ତି, ମୋର ଏତିକି ଆଶା ପ୍ରଭୁ, ଚରଣ ରେଣୁ ଦୁଷାଂ, ତାଙ୍କର ଚରଣ ରେଣୁ ମୁଁ ପ୍ରାପ୍ତ ହେବି। ଗୋପୀମାନଙ୍କ ଚରଣ ରେଣୁ କାମନା କରିଛନ୍ତି ଉଦ୍ଧବ, ଯିଏକି ବୁଦ୍ଧି ସପ୍ତମ ସବୁଠାରୁ ଶ୍ରେଷ୍ଠ ବୁଦ୍ଧିମାନ ବ୍ୟକ୍ତି, ବୃହସ୍ପତିଙ୍କର ଶିଷ୍ୟ, ଭଗବାନଙ୍କର ଅତ୍ୟନ୍ତ ପ୍ରିୟ ସଖା ଏବଂ ବୃଷ୍ଣିମାନଙ୍କର ଶ୍ରେଷ୍ଠ ମନ୍ତ୍ରୀ। ଏଭଳି ଗୁଣବାନ ବ୍ୟକ୍ତି ଉଦ୍ଧବ ଭଗବାନଙ୍କ ଅତ୍ୟନ୍ତ ପ୍ରିୟ, ଯାହାଙ୍କୁ ସେ ପୂର୍ଣ୍ଣ ଭାଗବତ କହିଲେ 11 ସ୍କନ୍ଦ। ତେଣୁ ସେହି ଉଦ୍ଧବ ତାଙ୍କର ପ୍ରଦଧୂଳି କାମନା କରୁଛନ୍ତି ଗୋପୀମାନଙ୍କର। ତେଣୁ ଏଠି ମଧ୍ୟ ସନାତନ ଗୋସ୍ୱାମୀ ତାଙ୍କର କୃପା ପ୍ରାର୍ଥନା କରୁଛନ୍ତି, ତାଙ୍କର ଗଭୀର ଆଶ୍ରୟୋଜିତ, ତାଙ୍କର ଯେଉଁ ଗମ୍ଭୀର ଭାବ ରହିଛି, ସେ ଗମ୍ଭୀର ଭାବକୁ ସେ ପ୍ରକାଶ କରିଛନ୍ତି, କିଛି କିଛି ପ୍ରକାଶ କରାଯାଇଛି ସିଦ୍ଧ ସ୍ୱାମୀଙ୍କ ଆନୁଗତ୍ୟରେ। ତେଣୁ ଏଠି ସିଦ୍ଧ ସନାତନ ଗୋସ୍ୱାମୀ କହୁଛନ୍ତି, ଏଇଟା ଅକ୍ଷିମତାଙ୍ଗ ହେବା କଥା, ପ୍ରକୃତ ଆମେ ଯଦି କହିବା ଗ୍ରାମାଟିକାଲ ଏଇଟା ଭୁଲ ହୋଇଗଲା, ଗ୍ରାମାଟିକାଲ ଯେଉଁ ଭୁଲ ହୋଇଗଲା, ସେଥିପାଇଁ ପ୍ରଥମେ ଆରମ୍ଭରେ ଏଇଟା ନାରଦମୁନି କହିଛନ୍ତି ବ୍ୟାସଦେବଙ୍କୁ, 5ମ ଅଧ୍ୟାୟରେ ତଦ ବାଗ ବିସର୍ଗ ଜନତା ବିପ୍ଲବ ଯସ୍ମିନ୍ ପ୍ରତିଶ୍ଳୋକମ ଅବଧବତ୍ୟବି, ଯେଉଁ ବଚନରେ ତତ୍ ବାଗ ବିସର୍ଗ, ଯେଉଁ ବଚନ ସୃଷ୍ଟି ହେଉଛି ଜନତାଗ ବିପ୍ଳବ, ଯାହାକି ଗୋଟେ ବିପ୍ଳବ ସୃଷ୍ଟି କରିବ, ପାପରାଶିକୁ ଧ୍ୱଂସ କରିବା ପାଇଁ ଗୋଟେ ବିପ୍ଳବ, ଜନତାଗ ବିପ୍ଳବ। ଯସ୍ମିନ୍ ପ୍ରତିଶ୍ଳୋକମ ଅବଧବତ୍ୟବି, ଯାହାଙ୍କର ପ୍ରତି ଶ୍ଳୋକରେ ମଧ୍ୟ କିଛି ଭୁଲ ଥାଇପାରେ, କିଛି ଅସୁବିଧା ନାହିଁ, ବା କିଛି ତ୍ରୁଟି ରହିଥିବା ଦେଖିବା ଆମେ, କିନ୍ତୁ ଭଗବାନଙ୍କର ଗୁଣଗାନ କରାଯାଇଛି, ନାମାନି ଅନନ୍ତସ୍ୟ ଯଶ ଅଙ୍କିତ ଆନି, ଅନନ୍ତଙ୍କର ଭଗବାନଙ୍କର ଯଶ ଅଙ୍କିତ ହୋଇଛି, ସେଥିରେ ଗୁଣଗାନ କରାଯାଇଛି, ଯାହାକୁ ଯଶ ଶୁଣନ୍ତି ଗାୟନ୍ତି ବୃଣନ୍ତି ସାଧବ, ଯାହାକୁ ଶୁଣନ୍ତି ଯଦି ଉପଯୁକ୍ତ ଉନ୍ନତ ଶ୍ରୋତା ଅଛନ୍ତି ତାଙ୍କଠାରୁ, ଉନ୍ନତ ବକ୍ତା ଅଛନ୍ତି ତାଙ୍କଠାରୁ ଶ୍ରବଣ କରିବେ, ଗାୟନ୍ତି ଯଦି ଉନ୍ନତ ବକ୍ତା ନାହାନ୍ତି ତାହେଲେ ନିଜେ କହିବେ ଗାନ କରିବେ, ବା କେହି ବକ୍ତା ଶ୍ରୋତା କେହି ନାହାନ୍ତି ତାହେଲେ ବୃଣନ୍ତି ସାଧବ। ଏଇ ସାଧୁପକ୍ଷ ବ୍ୟକ୍ତିମାନେ ଏଇଭଳି ଭାବରେ ସେ ଦେଖନ୍ତି ନାହିଁ କିଛି ଏଠି ଭୁଲ ହେଇଗଲା, ଏଇଟା ଇଏ ହେଲା, ବୃଣନ୍ତି ଗୁଣଗୁଣ ହେବା, ଆପଣ ଯେମିତି ଗୁଣଗୁଣ ହେଉଛନ୍ତି ସେବା କଲାବେଳେ,
ଗୁଣନ୍ତି। ତେଣୁ ଇଏ ଅକ୍ଷମତାଙ୍କ ହେବା କଥା, କିନ୍ତୁ ଅକ୍ଷୁଣତାଙ୍କ ବୋଲି କୁହାଯାଉଛି, ଋଷି ପ୍ରୟୋଗ ବୋଲି କୁହାଯାଏ, ଆର୍ଷ ପ୍ରୟୋଗ ବୋଲି କୁହାଯାଏ। ତେଣୁ ଇଏ ହେଉଛି ଫଳ ମିଦମ୍, ଇଏ ହେଉଛି ଶ୍ରେଷ୍ଠ ଫଳ। ସାଧାରଣତଃ ଆଗ କୁହାଯିବା କଥା କ'ଣ ଜିନିଷ କହିଥିଲେ ତାପରେ କହିବା କଥା ଏଇଟା ଶ୍ରେଷ୍ଠ ବୋଲି, କିନ୍ତୁ ଏଠି ଅଲଗା ପ୍ରକାରରେ ଲୋକମାନେ କହୁଛନ୍ତି ଅକ୍ଷଣତା ଇଏ କୌତୁହଳ ସୃଷ୍ଟି ହେବ, ଅକ୍ଷଣତା ଫଳ ମିଦମ୍ କ'ଣ, ଚକ୍ଷୁର ଫଳ କ'ଣ ନା ଇଦମ୍, ଇଏ ହେଉଛି ଫଳ ଇଦମ୍। ଏଣୁ ଆଚାର୍ଯ୍ୟ କହୁଛନ୍ତି ଆମେ କହିବା, ଆଚ୍ଛା ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଯେ ଭୋ ସାକ୍ଷ୍ୟ ଜୁୟମ୍ ଇହ ଗୃହ ନିଗଡ଼େ, ଗୃହ ନିଗଡ଼େ ସ୍ଥିତ୍ୱା ବିଧାତ୍ରା ଦତ୍ତାନି ଚକ୍ଷୁରାଦି ଇନ୍ଦ୍ରିୟାଣି କେବଳଂ ବିଫଳୀକୃଧ୍ୟେବ ଏବ ତତ୍ ତୋ ଅଦ୍ୟ ବନଂ ଦ୍ରୁତମେବ ଗତ୍ୱା କିମ୍ ଅପି ଅଦ୍ଭୁତଂ ବସ୍ତୁ ଦର୍ଶନ ଅଦ୍ୟ ଅନୁଭବ ଗୋଚରୀକୃତ୍ୱା ସଫଳ ଜନ୍ମନୋ ଭବତି ତ୍ୟାହ। ଲୋକମାନେ ଏଇଭଳି ଭାବରେ କହୁଛନ୍ତି ଯେ ଭୋ ସଖ୍ୟ ଏ ସଖୀ ଜୁୟମ୍ ଇଅ ଗୃହ ନିକଟ, ତୁମେ ଯେଉଁ ଗୃହବନ୍ଧନ ବର୍ତ୍ତମାନ ରହିଛ, ବାହାରି ପାରୁନାହ, ଗୃହବନ୍ଧନ ରହିଛ, ଏଇଟା ବର୍ତ୍ତମାନ ବିଧାତ୍ରା ଭଗବାନଙ୍କ ବ୍ୟବସ୍ଥାରେ ଏଇଭଳି ଭାବରେ ହେଇଛି, ବିଧାତ୍ରା ଦତ୍ତାନି, କିନ୍ତୁ ଆମେ ଯେଉଁ ଚକ୍ଷୁ ଆଦି ଇନ୍ଦ୍ରିୟ ସବୁ ପ୍ରାପ୍ତ ହେଇଛେ, ଜ୍ଞାନେନ୍ଦ୍ରିୟ ପାଞ୍ଚଟି ଜ୍ଞାନେନ୍ଦ୍ରିୟ ରହିଛି, ଚକ୍ଷୁ ଦର୍ଶନ କରୁଛି, କର୍ଣ୍ଣ ଶ୍ରବଣ କରୁଛି, ନାସିକା ଆଘ୍ରାଣ କରୁଛି ଇତ୍ୟାଦି, ଜୁହା ରସନା ପ୍ରାପ୍ତ ହେଉଛି ଜାଣିପାରୁଛି, ରସନା ବିଷୟରେ ଟେଷ୍ଟ ଜାଣିପାରୁଛି, କେବଳ ବିଫୁରୀକୃତ ଘର ଭିତରେ ରହିକି କେବଳ ନଷ୍ଟ ହୋଇଯାଉଛି ସେସବୁ ଇନ୍ଦ୍ରିୟମାନଙ୍କର, ଯେ ଜଣଙ୍କର ଜଣେ ଚକ୍ଷୁ ନାହିଁ ସିଏ ଆମେ ଜାଣିବା ଚକ୍ଷୁର କେତେ ଭାଲ୍ୟୁ ରହିଛି, ଜଣେ ଚକ୍ଷୁ ନାହିଁ କେତେ ତା'ର ଅସୁବିଧା, ଚିନ୍ତା କରୁଥିବ ଯଦି ଯାହାର ମୋର ଯଦି ଗୋଟିଏ ଚକ୍ଷୁ ଥାଆନ୍ତା ତାହେଲେ ମୁଁ କେତେ ଆନନ୍ଦିତ ହୋଇଥାନ୍ତି, ଯାହାର କାନ ନାହିଁ ବା ଟିକେ କମ୍ ଶୁଭୁଛନ୍ତି ସେ ଚିନ୍ତା କରୁ ଯଦି ଭଲ ଭାବରେ ମୁଁ ଶୁଣିପାରନ୍ତି କେତେ ଆନନ୍ଦ ହୋଇଥାନ୍ତା, ଏଇଭଳି ସବୁ ରହିଛି। ତେଣୁ ତୁମେ ଏଇ ଯେଉଁ ବିଫଳ କର ନା, ବିଫଳ ହୋଇଯିବ ନହେଲେ ତୁମେ ଯଦି ଏ ଘର ଭିତରେ ରହି ବନ୍ଧନ ରହିଯିବ ନା କ'ଣ କରିବା, ତାହେଲେ ନା ଅଧ୍ୟ ବନମ ଦ୍ରୁତମେବ ଗତ୍ୱା, ବର୍ତ୍ତମାନ ଶୀଘ୍ର ଚାଲ, ବଂଶୀଧନ ଶୁଭୁଛି ନା ନାହିଁ ଶୁଭୁନି ନା ଶୁଭୁଛି, ହଁ ଚାଲ ଶୀଘ୍ର ଚାଲ, ଅଧ୍ୟ ବନମ ଦ୍ରୁତମେବ ଗତ୍ୱା ବର୍ତ୍ତମାନ ଚାଲ, ଗତ୍ୱା କ'ଣ କରିବା ନା କିମ୍ବି ଅଦ୍ଭୁତମ ବସ୍ତୁ ଦର୍ଶନ, ଅଦ୍ଭୁତ ବସ୍ତୁ ଦର୍ଶନ କରିବା, ଚକ୍ଷୁରୁ ଆରମ୍ଭ ହେଉଛି, ଚକ୍ଷୁରୁ ଆମେ ଦର୍ଶନ କରିବା ଅଦ୍ଭୁତ ବସ୍ତୁ, ନା କି ଅଦ୍ଭୁତ ବସ୍ତୁ ସିଏ ନା ଅନୁଭବ ଗୋଚରୀକୃତ୍ୱା ସଫଳ ଜନ୍ମନ ଭବତୀ ଯାହା, ସେଠି ଗଲେ ଦେଖିବ କ'ଣ ଜିନିଷ ରହିଛି ଅଦ୍ଭୁତ ବସ୍ତୁ, ଏ ବାଂଶୁଣୀ ଯେଉଁ ବାଜୁଛି, ମେଣୁ ବେଣୁ ଯେଉଁ ବାଜୁଛି, କେଉଁଠୁ ବାଜୁଛି, କେମିତି ବାଜୁଛି, ସେଠି ଗଲେ ଦେଖିବ କ'ଣ ସବୁ ଜିନିଷ ଅଦ୍ଭୁତ ବସ୍ତୁ ସବୁ ରହିଛି। ତେଣୁ ଏଠି ଯେଉଁ କୁହାଗଲା ବ୍ରଜେଶ ସୂତୟୋ, ବ୍ରଜେଶ ସୂତୟୋ କହିଲେ ଦୁଇ ଦୁଇ ପୁତ୍ରକୁ କୁହାଯାଉଛି, ତେଣୁ ନନ୍ଦମହାରାଜଙ୍କର ସନ୍ତାନ ହେଉଛନ୍ତି କୃଷ୍ଣ, କିନ୍ତୁ ବଳରାମ ମଧ୍ୟ ନନ୍ଦ ମହାରାଜଙ୍କ ସନ୍ତାନ ବୋଲି କୁହାଯାଏ, ତାଙ୍କ ପୁତ୍ର ବୋଲି ଧରାଯାଏ, କାହିଁକିନା ସେ ତାକୁ ପାଳନ କରୁଛନ୍ତି, ଯେତେବେଳେ ଯାଇଥିଲେ ନନ୍ଦ ମହାରାଜ ଭଗବାନଙ୍କର ଆବିର୍ଭାବରେ ଆବିର୍ଭାବ ପରେ ଯାଇଥିଲେ ମଥୁରାକୁ ଟ୍ୟାକ୍ସ ଦେବା ପାଇଁ, କର ଦେବା ପାଇଁ, ଇନକମ୍ ଟ୍ୟାକ୍ସ ପ୍ରଦାନ କରିବା ପାଇଁ, ରିଟର୍ଣ୍ଣ ସବମିଟ୍ କରିବେ, ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ୍ ଯାଇଥିଲେ, ସେହି ସମୟରେ ବସୁଦେବ ତାଙ୍କ ସହ ଦେଖା କରିଛନ୍ତି, ସେଇଠି ସେ କହିଛନ୍ତି ତାତଂ ଭବତଂ ମନ୍ମାନ, ସେ ମୋର ପୁତ୍ର ଯେଉଁ ବଳରାମ ସେ ତୁମକୁ ପୁତ୍ର ପିତା ବୋଲି ଜ୍ଞାନ କରୁଥିବେ, ଏସବୁ କଥା କହିଛନ୍ତି। ତେଣୁ ଏ ବଳରାମ ମଧ୍ୟ ନନ୍ଦ ମହାରାଜଙ୍କ ପୁତ୍ର ବିଷୟରେ ଗ୍ରହଣ କରାଯାଏ, ତେଣୁ ଏଠି ବ୍ରଜେଶ ସୂତୟ ବୋଲି କୁହାଯାଉଛି। ଏ କହିବାର ଉଦ୍ଦେଶ୍ୟ ହେଉଛି, ଆମେ ଆଗରୁ କହିଛେ ଏଇଟା ପରୋକ୍ଷ ଭାବରେ କୁହାଯାଉଛି, ଗୋପୀମାନେ ତାଙ୍କର ଭାବକୁ ଛୁପିବା ପାଇଁ ବହୁତ ପ୍ରକାର ଚେଷ୍ଟା କରିଛନ୍ତି, କେଉଁଠି ଛପିବା ପାଇଁ ଚେଷ୍ଟା କଲେ କେଉଁଠି ଛପି ଯାଉଛି, କିନ୍ତୁ କେଉଁଠି ଛପି ମଧ୍ୟ ପାରୁନାହିଁ, ଭାବର ଭାବ ଯେଉଁ ମନ୍ତ୍ରର ଭାବ ରହିଛି ପ୍ରକାଶ ପାଇଯାଉଛି। ତେଣୁ ଏଠି ଆଚାର୍ଯ୍ୟମାନେ ଟୀକାରେ କହୁଛନ୍ତି, ଏଠାରୁ ପ୍ରଥମେ ଯିଏ ବୁଝିବ, ପ୍ରଥମ ମାନେ ବାହାର ବାହାର ଅର୍ଥରେ ଜଣେ ବୁଝିବ, ସେ କହିବେ ବ୍ରଜେଶ ସୂତୟ ଦୁଇ ଜଣଙ୍କ କଥା କହୁଛନ୍ତି, କୃଷ୍ଣ ବଳରାମ, କିନ୍ତୁ ଆ ଭିତରେ କେବଳ କୃଷ୍ଣଙ୍କ କଥା ହିଁ କୁହାଯାଇଛି, ଭାବ ରହି ସେଇଟା ଆଚାର୍ଯ୍ୟମାନେ ଟୀକାରେ ସେଇଟା କହିଛନ୍ତି। ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କୁହନ୍ତୁ ବ୍ରଜସ ସୂତର ମଧ୍ୟ ଅନୁବେଣୁ ଦୁଷ୍ଟମ ବୋଲି କୁହାଗଲା ନା, ବ୍ରଜସ ସୂତ ଅନୁବେଣୁ ଦୁଷ୍ଟମ, ଅନୁ କହିଲେ ପଶ୍ଚାତ, ଅନୁର ଅର୍ଥ ଅନେକ ରହିଛି କିନ୍ତୁ ଅନୁ କହିଲେ ଏଠି ପଶ୍ଚାତ, ଆଉ ଗୋଟେ ଅର୍ଥ ହେଉଛି ପଶ୍ଚାତ, ପଶ୍ଚାତ ବର୍ତ୍ତମାନ ଦସ୍ୟ ବୟସମାନେ ରହିଛନ୍ତି, ସାଙ୍ଗ ବାଳକମାନେ ରହିଛନ୍ତି, କୃଷ୍ଣ ବଳରାମ ରହିଛନ୍ତି, ତେଣୁ ବଳରାମ ପଛରେ ରହିଛନ୍ତି, ଅନୁ ଯିଏ ପଛରେ ରହିଛି, ପଶ୍ଚାତ ବର୍ତ୍ତମାନ ଯଶ୍ୟ ତାଙ୍କର ବକ୍ତରଙ୍କ ବେଣୁ ଦୁଷ୍ଟମ, ତାଙ୍କର ଯେଉଁ ବକ୍ତରେ ଯେଉଁ ମୁଖରେ ବେଣୁ ସଂଲଗ୍ନ ନେଇ ରହିଛି ସେଇ ବେଣୁ ବେଣୁ ଦୁଷ୍ଟମ ତମ ଜୈବେ ଇତିବା, ତମ ଜୈବା ଇତିବା ବା ଶବ୍ଦ ନ ବା ଶବ୍ଦ ଯେଉଁ କୁହାଗଲା, ବା ଶବ୍ଦର ଅର୍ଥ କ'ଣ ନା, ଶବ୍ଦେନ ଜୈ ଦୁଷ୍ଟମ ସ୍ପୃଷ୍ଟମ, ହଁ ବା ଶବ୍ଦ ନ ଯେଉଁ କୁହାଗଲା ନା, ଜେଇ ବା ନିପୀତ ବା ଶବ୍ଦ କାହିଁକି କୁହାଗଲା ନା, ଏଇଟା ଗୁଢ଼ ରହସ୍ୟ ରହିଛି, ବା ଶବ୍ଦରେ କେବଳ ଚକ୍ଷୁରେ ଦେଖିବେ ତା ନୁହଁ, ବା ଶବ୍ଦ ଲାଗିଗଲା କାହିଁକି ନା, ବା ଶବ୍ଦେନ ଜୈ ଦୃଷ୍ଟମ ଦୃଷ୍ଟ ମାନେ ଚକ୍ଷୁରେ ଦେଖିବେ, ବା ଶବ୍ଦ ଲାଗିଲା କାହିଁକି ନା ସ୍ପୃଷ୍ଟମ, ସ୍ପୃଷ୍ଟମ ମାନେ ସ୍ପର୍ଶ କରିବେ, ଆମର ତୋପ ଯେଉଁ ରହିଛି ତୋପ ଦ୍ୱାରା ସ୍ପର୍ଶର ଅନୁଭବ କରିବେ ସେମାନେ, ସ୍ପଷ୍ଟ ସୃଷ୍ଟ ଶ୍ରୁତ, ଶ୍ରୁତ କହିଲେ କର୍ଣ୍ଣ ଦ୍ୱାରା ଶ୍ରବଣ କରିବେ, ଏବଂ ଆଘ୍ରାତମ ନାସିକା ଦ୍ୱାରା ଆଘ୍ରାଣ କରିବେ, ଭଗବାନଙ୍କର ତାଙ୍କର ଅଦ୍ଭୁତ ସୁଗନ୍ଧି ରହିଛି ଭଗବାନଙ୍କର, ମହାପ୍ରଭୁ ପାଗଳ ହୋଇକି ଧାଉଁଥିଲେ ଭଗବାନଙ୍କ ସେ ସୁଗନ୍ଧି ଶ୍ରବଣ ମାନେ ଆଘ୍ରାଣ କରିକିରି, ବହୁତ ସୁଗନ୍ଧି ରହିଛି, ଚନ୍ଦନ କର୍ପୂର ଇତ୍ୟାଦି ବହୁତ ମୃଗମଦ ଏସବୁ ରହିଛି, ଏଇଭଳି ଭାବରେ ତାଙ୍କର ରହିଛି, ତାଙ୍କର ସୁବାସ ରହିଛି, ତାଙ୍କର ଶରୀରରୁ ସେଇସବୁ ବାସ ଆସୁଥାଏ ଆସୁଥାଏ
ପୁରୀରେ,
ପୁରୀରେ ହଁ, ତେଣୁ ଇଏ ସ୍ପୃଷ୍ଟଂ ଶ୍ରୁତମ ଆଘ୍ରାତଂ ଜୈବା ନିତରଂ କହିଲେ ଅତିଶୟନ ପିତମ ପାହାନ କରି ଚାଲୁଥିବେ, ଅତିଶୟନ ପାହାନ କରୁଥିବେ ନିତରାଂ ପିତ ନିପିତମ ବୋଲି କୁହାଗଲା, ବେଇ ଇତି ପାଠ ବେଇ ନିଶ୍ଚିନ୍ତମେବ ଜୈ ଲଜ୍ଜା ଧୈର୍ଯ୍ୟ ଅପି ତକ୍ତୋ ନିପିତଂ ତେଷାଂ ଏବା ଅକ୍ଷିମତାଂ ଜନାନାଂ ଚକ୍ଷୁରାଦି ଇନ୍ଦ୍ରିୟାଣାଂ ସାଫଲ୍ୟଂ ନାନ୍ୟସାଂ ତଦ ଅଦ୍ୟ ଦିୟତା, ଇଏ ହେଉଛି ସଫଳତା, ଆଉ କିଛି ଅନ୍ୟ ସଫଳତା ନାହିଁ, ଭଗବାନଙ୍କୁ ଦେଇଛନ୍ତି ଚକ୍ଷୁ, ଏ ଚକ୍ଷୁ କ'ଣ ପାଇଁ ଦେଇଛନ୍ତି, ଭଗବାନ ସୁନ୍ଦର ରୂପ ଦର୍ଶନ କରିବେ, କର୍ଣ୍ଣ ଦେଇଛନ୍ତି କ'ଣ ପାଇଁ ଦେଇଛନ୍ତି, ଭଗବାନ କଥା ଶ୍ରବଣ କରିବା, ଜୁହା ଦେଇଛନ୍ତି ବା ମୁଖ ଦେଇଛନ୍ତି କ'ଣ ପାଇଁ, ଭଗବାନଙ୍କ କଥା ଗାନ କରିବା, ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ ହରେ, ତେଣୁ ଇଏ ହେଉଛି ସାଫଲ୍ୟମ ନାନ୍ୟ ସା, ଯଦି ଏଇଟା ଏଇଭଳି ଭାବରେ ବ୍ୟବହାର ହେଲେ ନାହିଁ, ନାସିକା ଆଘ୍ରାଣ ରସନା ତଦର୍ପିତେ ଭଗବାନଙ୍କର ସବି ମନଃ କୃଷ୍ଣ ପଦାରବିନ୍ଦୟୋ ବଚାସି ବୈକୁଣ୍ଠ ଗୁଣାନୁବର୍ଣ୍ଣନେ କରୋ ହରେ ମନ୍ଦିରମାର୍ଜନାଦିଷୁ ଶ୍ରୁତି ଚକାରାଚ୍ୟୁତ ସର୍କତୋଦୟ ମୁକୁନ୍ଦ ଲିଙ୍ଗାଳୟ ଦର୍ଶନେ ଦୁଷୁ ତଦ୍ଭୁତ ଗାତ୍ର ସ୍ପର୍ଶେଙ୍ଗ ସଙ୍ଗମଂ ଘ୍ରାଣଂ ଚ ତତ୍ପାଦ ସରୋଜ ସୌରଭେ ଶ୍ରୀମଦ୍ ତୁଳସ୍ୟା ରସନାଙ୍କ ଦର୍ପିତେ, ଏଇଭଳି ଭାବରେ ଯେଉଁ ଆମର ଇନ୍ଦ୍ରିୟ ସବୁ ରହିଛି ଏଇ ଭଗବାନଙ୍କର ଭଗବାନଙ୍କ ସହିତ ଯୁକ୍ତ ହେବା ପାଇଁ ଏଇଟା ଦିଆଯାଇଛି, ଯଦି ଏଇଟା ନ କରାଗଲା ତାହେଲେ ଏଇଟା ବିଫଳ ହେଇଗଲା, ହରି ହରି ବିଫଳ ଜନ୍ମ ଗୁଆଇନ ମନୁଷ୍ୟ ଜନ୍ମ ପାୟା ରାଧା କୃଷ୍ଣ ନା ଭଜିଆ ଜାଣିଆ ଶୁଣିଆ ବିଷ ଖାଇନୁ, ତେଣୁ ଯଦି କହିବେ ଗୋପୀମାନେ କି କହିବେ ଏଭଳି ଆମେ ଯଦି ଯିବା ତାହେଲେ ଆମର କୁଳ ଧର୍ମ ଇତ୍ୟାଦି ସବୁ ରହିଛି, ଲଜ୍ଜା ରହିଛି ଭୟ ରହିଛି, ଏଗୁଡ଼ା କେମିତି ଆମେ ତ୍ୟାଗ କରିବା ନା, ଜଳାଞ୍ଜଳି ରୀତି ଭାବ, ଏ ଯେଉଁ ଜଳାଞ୍ଜଳି ଦିଅ ତ୍ୟାଗ କର, ସବୁ ତ୍ୟାଗ କରିଦିଅ, ସବୁ ତ୍ୟାଗ କରିଥିଲେ ନା ସେଇଥିପାଇଁ ଗୋପୀମାନେ ଶ୍ରେଷ୍ଠ ହୋଇଗଲେ, ଯା ମା ଭଜନ ଦୁର୍ଜର ଗେହ ଶୃଙ୍ଖଳା ସମୃଦ୍ଧ ଭଗବାନ ଋଣୀ ରହିଗଲେ ତାଙ୍କ ପାଖରେ, ଭଗବାନ ଭଗବତ ଗୀତାରେ ଯେଉଁ କହିଲେ ଅର୍ଜୁନ ଯିଏ ଯେଉଁଭଳି ଭାବରେ ମୋର ଶରଣରେ ଯିବେ ମୁଁ ତାକୁ ସେଇଭଳି ଭାବେ ପୁରସ୍କୃତ କରିବି, ଆମେ ଯେଉଁଭଳି ଭାବରେ ଭଗବାନଙ୍କ ଶରଣରେ ଆସିଛେ ସେବା କରିଛେ, ଆମର ସମସ୍ତ କିଛି ପୂରଣ କରିଦେବେ ଭଗବାନ ରାମଜୀ। କିନ୍ତୁ ଯେତେବେଳେ ଗୋପୀମାନେ ଭଗବାନଙ୍କ ସେବାରେ ନିଯୁକ୍ତ ହୋଇଗଲେ, ସେତେବେଳେ ଭଗବାନ ଦଶମ ସ୍କନ୍ଧ 32 ଅଧ୍ୟାୟରେ କହିବେ ଗୋପୀମାନେ, ମୁଁ ତୁମର ଋଣୀ ରହିଗଲି, ତୁମେ ଯେଉଁ ସେବା କରୁଛ ତା ପ୍ରତିବଦଳରେ ମୁଁ କିଛି ଦେବା ପାଇଁ ମୁଁ କହେ ନାହିଁ କିଛି। ନ ପାରୟହଂ ନିରବଧ୍ୟ ସଂଯୁଜା ସୁସାଧୁ କୃତ୍ୟ ବିମୁଦାଦୁଷା ବିଭ ଯାମା ଭଜନ ଦୁର୍ଜର ଗେହ ଶୃଙ୍ଖଳା ସମୃଷ୍ୟ ତଦ୍ଭ ପ୍ରତିଯାତୁ ସାଧୁନା। କିନ୍ତୁ ତୁମେ ମୋ ଯେଉଁ ସେବା କଲ, ମୁଁ ତୁମେ ଋଣୀ ରହିଗଲି, ତା ବଦଳରେ ମୁଁ କିଛି ଦେଇପାରିବି ନାହିଁ। ବିବୁଧାଉଷା ଦେବତାମାନଙ୍କର ଆୟୁଷ ପାଇକି ମଧ୍ୟ ମୁଁ ଦେଇପାରିବି ନାହିଁ ତୁମର। ତୁମେ ଯେଉଁ ସେବା କଲ ସେ ହିଁ ତୁମର ଫଳ, ସେତିକି ସେବାର ଫଳ ହିଁ ସେବା, ଏତିକି କହିଦେଲେ ଭଗବାନ ଋଣୀ ରହିଗଲେ। ତେଣୁ ମହାପ୍ରଭୁ ରୂପରେ ଆସି ସେ ଋଣ ପରିଶୋଧ କରିଛନ୍ତି। ସେ ଯେଉଁ ଯେତିକି ଟଙ୍କା ଆଣିଥିଲେ ତା'ର ୱିଥ୍ ଇଣ୍ଟରେଷ୍ଟ କମ୍ପାଉଣ୍ଡ ଇଣ୍ଟରେଷ୍ଟ ଋଣ ପରିଶୋଧ କରିଥିଲେ। ଯେଉଁ ରହିଲା ଦିନ ବାଞ୍ଛା ଅଭିଳାଷି ସଚି ଗର୍ବେ ପରକାଶି ସଙ୍ଗେ ଲୟା ପାରିଷଦ ଗଣ ଉତ୍ତମ ଧମ କିଛୁ ନା ବାଚିଲ ଜାତି ଦିଲେ କପୋଲ କହେ ପ୍ରେମାନନ୍ଦ ଏ ମନ ଗୌରାଙ୍ଗ ହୃଦୟ ଧରିଆ ବୋଲ ଭଜ ଗୌରାଙ୍ଗ କ ଗୌରାଙ୍ଗ ଲ ଗୌରାଙ୍ଗ ନାମରେ ଯେ ଜନ ଗୌରାଙ୍ଗ ଭଜେ ସେ ହରେ ଆମର ପ୍ରାଣରେ। ଭଗବାନଙ୍କର ଏ ତିନୋଟି ଋଣ ରହିଗଲା, 3 କୋଟି ଟଙ୍କାର ଋଣ ରହିଯାଇଥିଲା। 3 କୋଟି 3 କୋଟି ଆମେ କହୁଛୁ, ସେଇଟା 3 କୋଟି ଟଙ୍କା, 3 କୋଟି କ'ଣ, 3 କୋଟି ଟଙ୍କା ମଧ୍ୟ ସମାନ ହୋଇପାରିବ ନାହିଁ। ଧନ ଏ ପରମାର୍ଥିକ ଧନ, ଏ ଭୌତିକ ଧନ କ'ଣ, ତା'ର ଉଇଥ୍ ଇଣ୍ଟରେଷ୍ଟ କମ୍ପାଉଣ୍ଡ ଇଣ୍ଟରେଷ୍ଟ ସବୁ ସୁଝିଲେ ଭଗବାନ ଆସିକିରି। ମହାପ୍ରଭୁ ରୂପରେ ଗମ୍ଭୀର ରହି ସେ ପ୍ରେମକୁ ଆସ୍ୱାଦନ କଲେ, ଗୋପୀମାନଙ୍କର ଯେଉଁ ଭାବ ସେ ଭାବକୁ ଆସ୍ୱାଦନ କଲେ, ଏବଂ ନିଜେ ଖାଲି ଆସ୍ୱାଦନ କରିକି ଆନନ୍ଦିତ ହେଲେ, ତାହା ସମସ୍ତଙ୍କୁ ପ୍ରଦାନ କଲେ, କୌଣସି ବାଛ ବିଚାର କଲେ ନାହିଁ, ଇଏ ପାଇବେ ଇଏ ପାଇବେ ନାହିଁ, ଉତ୍ତମ ଅଧମ କିଛି ନା ବାଛିଲ, ସମସ୍ତଙ୍କୁ ପ୍ରଦାନ କରିଦେଲେ। ଜାତୀୟ ଦିଲକ କୋଲ ଏମାନେ ଗୌରାଙ୍ଗ ହୃଦୟ ଦରିଆ ସମସ୍ତଙ୍କୁ ଭଜ ଗୌରାଙ୍ଗ। ଜୟ ଚୈତନ୍ୟ ମହାପ୍ରଭୁ କି। ତେଣୁ ଇଏ ନନୁ ଦର୍ଶନ ଶ୍ରବଣାଧିକ ଅସ୍ମାକଂ କୁଳବତୀନା ସମ୍ଭବତୁ ନାମ ବକ୍ତ୍ରଂ କର୍ମକ ନିପାନଂ ତୁ କ'ଣ ହ୍ରୀମତିନା କଥଂ ସମ୍ଭବେ ତତ୍ରାହ। କେମିତି ଏଇଟା ସମ୍ଭବ, ଆମେ ସବୁ ତ୍ୟାଗ କରିପାରିବା? ତେଣୁ ଏ କଥା କହୁଛନ୍ତି, ସବୁ ତ୍ୟାଗ କରିଦିଅ, ଯାଇକରି ସେ ଯେଉଁ ରହିଛି ବସ୍ତୁ, ଅଦ୍ଭୁତ ବସ୍ତୁ ଯାଇ ଦର୍ଶନ କର, ତା'ର ଅନୁଭବ ପ୍ରାପ୍ତ ହୁଅ। ଏଇଭଳି ଭାବରେ ଗୋପୀମାନେ କହୁଛନ୍ତି, ବିଶ୍ୱନାଥ ଠାକୁର ତାଙ୍କ ଭାଷାରେ କହିଛନ୍ତି ଏ କଥା। ତେବେ ଆମର ଶ୍ରୀ ରାଧାକୃଷ୍ଣ ସାହେବ ମହାରାଜ ମଧ୍ୟ ବହୁତ ସୁନ୍ଦର କଥା କହିଛନ୍ତି, ଭଗବାନଙ୍କ ଏଇ ଯେଉଁ ରୂପ ଭାଗବତ ବିଭିନ୍ନ ସ୍ଥାନରେ ବର୍ଣ୍ଣନା କରାଯାଇଛି। 9 ସ୍କନ୍ଧ 24 ଅଧ୍ୟାୟରେ ସେ ରହିଛନ୍ତି, ସୁଖଦେବ ଗୋସ୍ୱାମୀ ଭଗବାନଙ୍କ ରୂପକୁ ବର୍ଣ୍ଣନା କରିଥିଲେ। ଆଜି ଏଇ ଯେଉଁ ରୂପ ଚିନ୍ତା କରୁଥିଲେ ଗୋପୀମାନେ କହିପାରୁନଥିଲେ, ସୁଖଦେବ ଗୋସ୍ୱାମୀ କହିଦେଲେ ଯେଉଁ କ'ଣ ବରହା ବିଡ଼ଙ୍ଗ ନଟଉଟ। ସେହିଭଳି ଭାବରେ ସୁଖଦେବ ଗୋସ୍ୱାମୀ ମଧ୍ୟ ଭଗବାନଙ୍କ ରୂପକୁ ବର୍ଣ୍ଣନା କରିଥିଲେ 9 ସ୍କନ୍ଧ 24 ଅଧ୍ୟାୟରେ। ବହୁତ ସୁନ୍ଦର ରୂପ, ଯଶ୍ୟାନନଂ ମକର କୁଣ୍ଡଳ ଚାରୁକର୍ଣ୍ଣ ଭ୍ରାଜତ କପୋଳ ସୁଭଗ ସବିଳାସ ହାସଂ ନିତ୍ୟୋତ୍ସବନ ତତ୍ପୋର୍ଦ୍ଧୀ ପିବନ୍ତ୍ୟୋ ନାର୍ଯ୍ୟ ନରାସମୃତା କୁପିତା ନିମେଷ। ଅତି ସୁନ୍ଦର ରୂପ ଭଗବାନ, ଯଶ୍ୟାନନଂ ଭଗବାନଙ୍କ ମୁଖ କୁମଳ କିଭଳି, ମକର କୁଣ୍ଡଳ ଚାରୁକର୍ଣ୍ଣ ସୁନ୍ଦର କର୍ଣ୍ଣରେ ମକର କୁଣ୍ଡଳ ଧାରଣ କରିଛନ୍ତି, ତାଙ୍କର ଚିକ୍କଣ ଯେଉଁ କପଳ ରହିଛି ଗାଲ ରହିଛି ସେଥିରେ ସବୁ ପ୍ରତିଫଳିତ ହେଉଛି ସେ ମକର କୁଣ୍ଡଳ ଚାରୁକର୍ଣ୍ଣ ଭ୍ରାଜତ ଚିକ୍ ଚିକ୍ କରୁଛି ସେ ରହିଛି ଝଲମଲ 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 କରେ ଯେଉଁ ଆମେ ବୋଲୁଛେ ଝଲମଲ ହେଉଛି ଚିକ୍କର ଭ୍ରାଜତ କପୋଳ ସୁଭଗ ସବିଳାସ ହାସମ ବହୁତ ସୁନ୍ଦର ସ୍ମିତ ହାସ୍ୟ ଭଗବାନଙ୍କ ମୁଖରେ ରହିଛି ସ୍ମିତ ହାସ୍ୟମ। ତାପରେ ଯଶ୍ୟାନନଂ ମକରକୁଣ୍ଡଳ ଚାରୁକର୍ଣ୍ଣ ଭ୍ରାଜତ କପୋଳ ସବବ ସବିଳାସ ଆସନ ନିତ୍ୟ ଇଏ ହେଉଛି ନିତ୍ୟ ଉତ୍ସବ ନିତ୍ୟ ଉତ୍ସବ ଆମେ କରିବା ଜନ୍ମାଷ୍ଟମୀ ବଳରାମଙ୍କ ଜନ୍ମଦିନ ଉତ୍ସବ କରିବା କିନ୍ତୁ ଇଏ ଭଗବାନଙ୍କ ରୂପ ଗୋଟେ ନିତ୍ୟ ଉତ୍ସବ ନା ଉତ୍ସବରେ କ'ଣ ଫିଷ୍ଟ କ'ଣ ହେଲା ଫିଷ୍ଟ କ'ଣ ଉତ୍ସବ ମାନେ ଖାଦ୍ୟ ହେବ ନା ଖାଲି କଥା କହିଲେ ହେବ ଖାଲି ନୃତ୍ୟ କଲେ ହେବ ଖାଦ୍ୟଟା ମେନ୍ ଜିନିଷ ନା ଖାଦ୍ୟଟା କ'ଣ ନିତ୍ୟ ନା ତତ୍ତ୍ୱ ପୁର ଇଏ ଯେଉଁ ଏଭଳି ଭଗବାନ ରୂପ ଅଛି ଗୋଟେ ନିତ୍ୟ ଉତ୍ସବ ସେମାନେ ଦେଖିକରି ମଧ୍ୟ ସେମାନେ ତୃପ୍ତ ହୋଇପାରୁନାହାନ୍ତି ନା ତତ୍ତ୍ୱ ପୁର ଉତ୍ସବ କେମିତି ଖାଦ୍ୟ କ'ଣ ମିଳୁଛି ଫିଷ୍ଟ କ'ଣ ନା ଦିଶିଭି ପିବନ୍ତି ଓ ଅମୃତ ପାନ କରୁଛନ୍ତି ଅମୃତ ଦିଆଯାଉଛି ଅମୃତ କିଭଳି ପାନ କରୁଛନ୍ତି ନା ଦିଶିଭି ଚକ୍ଷୁ ମାଧ୍ୟମରେ ସେଇ ଅମୃତ ପାନ କରୁଛନ୍ତି ଏ ଫିଷ୍ଟ ନିତ୍ୟୋତ୍ସବ ପିବନ୍ତୁ ଏତେ କେଉଁମାନେ ନା ନାର୍ଯ୍ୟ ନରାଷ୍ଟ୍ର ନାରୀମାନେ ପୁରୁଷମାନେ ସମସ୍ତେ ସମସ୍ତ ପାଇଁ ଉତ୍ସବ ଏତେ ମୁଦିତା ଏତେ ଆନନ୍ଦିତ ହେଉଛନ୍ତି ରୂପରେ ଆମର ବର୍ଣ୍ଣନା କରାଯାଇଛି ଦଶମ ସ୍କନ୍ଧ 45 ଅଧ୍ୟାୟରେ ଭଗବାନ ରୂପ ଦେଖି ଯେତେ ଭଗବାନ ଆସିଲେ ବୃନ୍ଦାବନ ମଥୁରାକୁ ମଥୁରାବାସୀମାନେ ଚିନ୍ତା କରୁଥିଲେ ବହୁତ ବର୍ଷ ହୋଇଗଲା 10-11 ହୋଇଗଲା ଭଗବାନଙ୍କର ଜାଣିଥିଲେ ଆକାଶବାଣୀ ହୋଇଥିଲା ଭଗବାନ ଆସିବେ କଂସକୁ ହତ୍ୟା କରିବେ ତେଣୁ ଆଜି ରଙ୍ଗସ୍ଥଳ ଯେତେବେଳେ ବସିଛନ୍ତି ଭଗବାନ ଆସିଛନ୍ତି ରଙ୍ଗମଞ୍ଚ ଦୁଇଟି ଯେଉଁ କୁବୁଳା ପିଢ଼ର ଯେଉଁ ରହିଛି ଦାନ୍ତ ଦୁଇଟିକୁ ଉପାଡ଼ିକରି ଭଗବାନ କୃଷ୍ଣ ବଳରାମ ପ୍ରବେଶ କରୁଛନ୍ତି ଏ ରୂପ ଦେଖିକରି ଯେଉଁ ବୃଦ୍ଧ ବ୍ୟକ୍ତି ଥିଲେ ଆମର ତ ବୃଦ୍ଧ ବ୍ୟକ୍ତି ନାହାନ୍ତି ଏଠି ବସିନାହାନ୍ତି ଯଦି ବୃଦ୍ଧ ବ୍ୟକ୍ତି ଥାଆନ୍ତେ ଶୁଣିକରି ମଧ୍ୟ ସେ ଯୁବକ ହୋଇଯାଇଥାନ୍ତେ ସେ ବୃଦ୍ଧ ବ୍ୟକ୍ତିମାନେ ଯେଉଁ ଥିଲେ ସେମାନେ ସବୁ ଯୁବକ ହୋଇଗଲେ କିଭଳି ଯୁବକ ହେଲେ ଖାଲି ଦେଖିବା ପାଇଁ ଯୁବକ ନା ବଳ ଉଜସା ତାଙ୍କର ବଳ ଓଜ ସବୁ ସେଇଭଳି ଭାବରେ ହୋଇଗଲା ଯୁବକ ଭଳି ହୋଇଗଲେ ଏଭଳି ରୂପ ରହିଛି ଭଗବାନଙ୍କ ରୂପ ତେଣୁ ଏତେ ଆନନ୍ଦିତ ହେଇଯାଉଛନ୍ତି କୁପିତା ନିମେଷ ନିମେଷ ବ୍ରହ୍ମା ବା ଯିଏ ସୃଷ୍ଟି କରିଛନ୍ତି ଆମ ପଲକ ତାଙ୍କ ଉପରେ ବହୁତ କୁପିତ ହେଉଛନ୍ତି ବା ଆମ ନିମି ମହାରାଜ ରହିଛନ୍ତି ଆମର ଏଇ ନିମେଷରେ ପତାରେ ତାଙ୍କ ଉପରେ ମଧ୍ୟ ସେଇଭଳି ଭାବରେ କୁପିତ ହେଉଛନ୍ତି କାହିଁକି ଆମର ପତା ପଡ଼ୁଛି ଚକ୍ଷୁରେ ପତା ପଡ଼ୁଛି ଏଇଭଳି ଭାବରେ ଭଗବାନଙ୍କର ରୂପ ଆହୁରି ମଧ୍ୟ ବର୍ଣ୍ଣନା କରାଯାଇଛି ପ୍ରଥମ ସ୍କନ୍ଧ 10 ଅଧ୍ୟାୟ 37 ଶ୍ଳୋକରେ ମଧ୍ୟ ହସ୍ତିନାପୁରର ନାରୀମାନେ ଭଗବାନ ଯେତେବେଳେ ମହାଭାରତ ଯୁଦ୍ଧ ପରେ ଫେରୁଛନ୍ତି ଦ୍ୱାରକୁ ଫେରୁଛନ୍ତି ସେହି ସମୟରେ ସେମାନେ ଗାନ କରୁଛନ୍ତି କେତେ ସୁନ୍ଦର ଭଗବାନ ରୂପ ସେ ବର୍ଣ୍ଣନା କରାଯାଇଛି ତେଣୁ ଏତେ ସୁନ୍ଦର ରୂପ ଭଗବାନଙ୍କର ଯେତେବେଳେ ବର୍ଣ୍ଣନା କରାଯାଏ ଯେତେବେଳେ ଭଗବାନ ଯାଆନ୍ତି ସଭାକୁ ସୁଧର୍ମା ସଭା ଯେଉଁ ରହିଛି ସୁଧର୍ମା ସଭା କିଭଳି ରହିଛି ସୁଧର୍ମା ସଭା ଯେଉଁଠି ପ୍ରବେଶ କରିଗଲେ ତାହା ନ ସତ୍ୟମ ଷଡ଼ୁର୍ମୟ ଏ ଯେଉଁ କ୍ଷୁଧା ପିପାସା ଇତ୍ୟାଦି ସବୁ ରହିଛି ବା ବିଭିନ୍ନ ପ୍ରକାର ଚିନ୍ତା ମନସ୍ତାପ ଇତ୍ୟାଦି କ୍ଳାନ୍ତି ଇତ୍ୟାଦି ଏମିତିକି ମୃତ୍ୟୁ ମଧ୍ୟ ସେଠି ନଥାଏ ଷଡ଼ୁର୍ମୟ ସେଇଟା କୁହାଯାଏ ଛଅଟି ଉର୍ମି ଭୌତିକ ଜଗତରେ ସେସବୁ ବାଧା ପ୍ରଦାନ କରେ ଆମକୁ ବହୁତ କଷ୍ଟ ପ୍ରଦାନ କରେ ଆମକୁ ଯଦି କିଛି ସମୟ ପରେ ଖାଇବାକୁ ନ ମିଳିବ ଆମେ ବହୁତ କଷ୍ଟ ପାଇବା କିନ୍ତୁ ସେ ଭିତରେ ପଶିଗଲେ ଆମେ ବର୍ତ୍ତମାନ କ୍ଷୁଧା ଥାଇକି ମଧ୍ୟ ପଶିଗଲେ ମଧ୍ୟ ଆମକୁ କ୍ଷୁଧା ବାଧିବ ନାହିଁ ତୃଷା ହେଉଥିବ ସେଠି ତା ଭିତରେ ପଶିଗଲେ ତୃଷା ବି ହେବ ନାହିଁ ତୃଷା ବାଧିବ ନାହିଁ କୌଣସି ଚିନ୍ତା ମଧ୍ୟ ରହିବନି ଆନନ୍ଦ ଆନନ୍ଦ ସୁଧର୍ମା ସେବା ଏଇଭଳି ଭାବରେ ଦଶମ ସ୍କନ୍ଧ 70-71 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ସବୁ ସୁଧର୍ମା ସେବା ବିଷୟରେ ତେଣୁ ଭଗବାନ ଯେତେବେଳେ ଯାଆନ୍ତି 16,108 ମହଲ ରହିଛି ରାଣୀମାନଙ୍କର 16,108 ମହଲରୁ ଭଗବାନ ଆସନ୍ତି 16,108 ଉପରେ ଆସି ଗୋଟିଏ ସ୍ଥାନରେ ମିଶିଯାଆନ୍ତି ଏକ ହୋଇଯାଆନ୍ତି କେହି ଦେଖିପାରନ୍ତି ନାହିଁ ଯେଟା 16,108 ବର୍ତ୍ତମାନ ଏକ ହୋଇଗଲେ ବୋଲି ଏଇଟା ସୁଖଦେବ ଗୋସ୍ୱାମୀ ଦେଖୁଛନ୍ତି ତାଙ୍କର ଆମେ ଅନୁଗତ୍ୟ କରିକି ଆମେ ମଧ୍ୟ ଦେଖିପାରିବା ଭଗବାନ ଏଇଭଳି ଭାବରେ ଆସୁଛନ୍ତି ଏକ ହେଇକି ଯାଆନ୍ତି ସୁଧର୍ମା ସଭାକୁ ଯେତେବେଳେ ସୁଧର୍ମା ସଭା କାର୍ଯ୍ୟ ରାଜକାର୍ଯ୍ୟ ସରିଲା ପରେ ଯେତେବେଳେ ଫେରନ୍ତି ସେତେବେଳେ କିଭଳି ଦୃଶ୍ୟ ରହିଛି ନା ସବୁ ଭିଡ଼ ଜମିଯାଏ ଭଗବାନ ଆସିବେ କୃଷ୍ଣ ଆସିବେ ଭିଡ଼ ଲାଗିଯାଏ ରାସ୍ତାରେ ଚାରିଆଡ଼େ ଭିଡ଼ ଲାଗିଯିବ ଭଗବାନ ରୂପ ଦର୍ଶନ କରିବା ପାଇଁ ନିତ୍ୟ ଦର୍ଶନ କଲେ ମଧ୍ୟ ରୂପକୁ ଦେଖିବା ପାଇଁ ଆଗ୍ରହ ଆମର କୁହାଯାଏ ଆମର କଥା ଶୁଣିଛୁ ଆମେ ଗୋଟେ ଶୁଣିଥିଲୁ କଥା ଯେ ଆମର ତଥାଗତ ଯେଉଁ ସିନେମା ଅଭିନେତାମାନେ ସବୁ ରହିଛନ୍ତି ବମ୍ବେରେ ତାଙ୍କର ସବୁ ରହିଛି ଫ୍ଲାଟ୍ ସବୁ ରହିଛି ତାଙ୍କୁ ଦର୍ଶନ କରିବା ପାଇଁ ବମ୍ବେରେ ସବୁ ଲୋକ ଭିଡ଼ ଲାଗିଯାଏ ମୁଁ ଶୁଣିଥିଲି ଅମିତାଭ ବଚ୍ଚନଙ୍କ କଥା ସେ ତାଙ୍କର ବାଲକୋନିକୁ ଆସିକି ତାଙ୍କୁ ସବୁ ହାତ ହଲାଇ ଦିଅନ୍ତି ତାକୁ ଦେଖିବା ପାଇଁ ସବୁ ଭିଡ଼ ଲାଗିଯାଏ। ଏ ସାଧାରଣ ମନୁଷ୍ୟ କ'ଣ ସବୁ ରହିଛି, ଶରୀରରେ କ'ଣ ରହିଛି, ମଳ ବିଷ୍ଠା ସବୁ ରହିଛି, ରକ୍ତ ଇତ୍ୟାଦି ପୂଜ ମାଂସ ମାଂସ ସବୁ ରହି ଏହିସବୁ ଜିନିଷ ରହିଛି। ଏହି ରୂପକୁ ଦେଖିବା ପାଇଁ ଏତେ ଭିଡ଼, ଆଉ ବିଜୁ ଭଗବାନଙ୍କ ରୂପ ସଚ୍ଚିଦାନନ୍ଦ ଘନ ସଚିତ ଆନନ୍ଦ ଘନ ସିଏ ଭଗବାନ, ତାଙ୍କ ରୂପକୁ ଦେଖିବା ପାଇଁ କେତେ ଆଗ୍ରହ ନଥିବ ମଥୁରାବାସୀମାନଙ୍କର, ଚିନ୍ତା କରନ୍ତୁ ମଥୁରାବାସୀଙ୍କର। ତେଣୁ ଯେତେବେଳେ ଭଗବାନଙ୍କ ସମୟ ହୋଇଗଲା, ପାଞ୍ଚଟା ବାଜିଗଲା, ସେମାନେ ଫେରିବେ ଭଗବାନ। 10:00 to 5 ରାଜକାର୍ଯ୍ୟ ଚାଲିଥିଲା, ଆମର ଅଫିସ୍ ଯେମିତି ହେଉଛି ଭଗବାନ ସେହିଭଳି ଭାବରେ ଅଫିସ୍ ଚାଲିଥିଲା। ସରିଗଲା ପରେ ବା ଖରାବେଳେ ଆସୁଥିବେ, ପୁଣି ଉପରବେଳା ଯାଉଥିବେ, ଯେତେବେଳେ ଯାହା ହେବ ଖରାବେଳେ ବ୍ରେକ୍ ବ୍ରେକ୍ ଲଞ୍ଚ ପାଇଁ ଆସୁଥିବେ ଭଗବାନ ଭଗବାନ। ତ ତେଣୁ ଲଞ୍ଚ ସମୟ ହୋଇଗଲେ ଅନ୍ୟମାନେ ଖାଦ୍ୟ ଗ୍ରହଣ ନକରି ଦେଖିବେ ଭଗବାନ ଆସୁଛନ୍ତି, କୃଷ୍ଣଙ୍କ ଆସିବା ସମୟ ହୋଇଗଲା, ସବୁ ଯାଇ ଲାଇନ୍ ମାରିଯିବେ, ଲାଇନ୍ ରହିଯିବେ, ଭଗବାନ ରୂପ ଦର୍ଶନ କରିବେ। ଏତେ ଭିଡ଼ ହୋଇଯିବ ତାକୁ ବାଟ କାଢ଼ିବାକୁ ପଡ଼ିବ, ଭଗବାନ ରଥରେ ଆସିବେ, ତାଙ୍କର ଯେଉଁ ରଥ ରହିଛି, କେଉଁ ରଥ ଭଗବାନଙ୍କର ଯେଉଁ ରଥ କ'ଣ ନନ୍ଦିଘୋଷ, ନନ୍ଦିଘୋଷ ରଥରେ ଭଗବାନ ଆସିବେ ନା, ନନ୍ଦିଘୋଷ ରଥ ଜଗନ୍ନାଥଙ୍କ ରଥ, ନନ୍ଦିଘୋଷ ରଥରେ ଆସିବେ ସମସ୍ତେ, ବାଟ ବାହାରେ ପଡ଼ିବ, ଆଡ଼େ ଆଡ଼ିଆ ଗାଡ଼ିକି ଭଗବାନ ଯିବେ ରଥ। ଏତେ ରୂପ ଦେଖି ପିଇ ଯାଉଛନ୍ତି ସେ ରୂପକୁ, ଏତେ ସୁନ୍ଦର ରୂପ, ଏଇଭଳି ଭାବରେ ଭଗବାନ ରୂପ ରହିଛି। ଗୋପୀମାନେ ସେଇ ରୂପକୁ ପାନ କରୁଛନ୍ତି, ସେମାନେ ପ୍ରକୃତରେ ସେମାନେ ପ୍ରକୃତରେ ଆସ୍ୱାଦନ କରୁଛନ୍ତି, ଆମେ ତାଙ୍କ ମାଧ୍ୟମରେ ଆମେ ଆସ୍ୱାଦନ କରିପାରିବା, ତାଙ୍କର ଶରଣରେ ଗଲେ ଆମେ ଆସ୍ୱାଦନ କରିପାରିବା, ତାଙ୍କର ତାଙ୍କର ଶରଣରେ ଗଲେ ତାଙ୍କର ତାଙ୍କ କୃପା ପ୍ରାପ୍ତ ହେଲେ ଆମେ ମଧ୍ୟ ଭଗବାନ ରୂପକୁ ଆସ୍ୱାଦନ କରିପାରିବା। ତେଣୁ ଏଠି ଏଇଭଳି ଭାବରେ ବିଭିନ୍ନ ଆଚାର୍ଯ୍ୟମାନେ ବିଭିନ୍ନ କଥା କହିଛନ୍ତି। ତେଣୁ ଏଠି ଜୀବ ଗୋସାଇ ମଧ୍ୟ ତାଙ୍କର ଭାଷାରେ କହୁଛନ୍ତି ଯେ ପ୍ରଥମେ ଏଇଟା କୁହାଯାଇଛି, ପରୋକ୍ଷ ଭାବରେ କୁହାଯାଇଛି, ତେଣୁ ସେମାନେ ଚାହୁଁଥିଲେ କୃଷ୍ଣଙ୍କ ବିଷୟରେ କହିବା ପାଇଁ ଛପେଇକିରି କହିବେ, କୃଷ୍ଣ ବଳରାମ ମିଶେଇକି କହିବେ, କିନ୍ତୁ କହିଲେ ମଧ୍ୟ କୃଷ୍ଣଙ୍କ ଯେଉଁ ପ୍ରତିଭାବ ରହିଛି ଛପେଇବାକୁ ଯାଇକି ମଧ୍ୟ ପ୍ରଥମ ଶ୍ଳୋକରେ ସାମାନ୍ୟ ଖୋଲିଗଲା, ଯେ ଯେଉଁ କୁହାଗଲା ନା ଅନୁବେଣୁ ଦୁଷ୍ଟମ, ବେଣୁ ଦୁଷ୍ଟମ କହିଲେ ସେଇ କୃଷ୍ଣଙ୍କୁ ବୁଝାଉଛି। ତେଣୁ ଯେଉଁମାନେ ବହୁତ ଗମ୍ଭୀର ଶ୍ରୋତା ସେମାନେ ଜାଣିପାରିବେ ଏ କୃଷ୍ଣ କଥା ହିଁ କହୁଛନ୍ତି, ଖୋଲିଗଲା କଥାଟା, ମନର ଭାବ ଖୋଲିଗଲା। କିନ୍ତୁ ଦ୍ୱିତୀୟ ଶ୍ଳୋକରେ, ଦ୍ୱିତୀୟ ଶ୍ଳୋକରେ ଆ ପରଠୁ ଶ୍ଳୋକଟି କହିବେ, ସେଥିରେ ସେ ଏଭଳି ପୁରା କନସିୟସ୍ ହୋଇଗଲା ଯେ ଆମର ପାଟିରୁ ବାହାରି ପଡ଼ିଲା, କୃଷ୍ଣ କଥା ବାହାରି ପଡ଼ିଲା, ତେଣୁ ଆଉ କହିବା ନାହିଁ, ଏଭଳି ଭାବରେ ଛପେଇକି ରଖିଲେ। ଦ୍ୱିତୀୟ ଶ୍ଳୋକରେ ଛପାଇ ଯାଇଛି କୃଷ୍ଣ କଥା କୁହାଯାଇ ନାହିଁ, ଯେ କହିବ କୃଷ୍ଣ ବଳରାମ ଦୁଇ ଜଣ କଥା କୁହାଯାଇଛି। ତେଣୁ ପରବର୍ତ୍ତୀ ଶ୍ଳୋକ, ଆମ ସମୟ ଅଛି, ଆମେ ଟିକିଏ ଆଲୋଚନା କରିବା। ଶ୍ଳୋକ 8 କୁହାଯାଉଛି, ପରବର୍ତ୍ତୀ ଶ୍ଳୋକ, ଚୂତ ପ୍ରବାଳ ବର ସ୍ତବକୋତ୍ପଳାବ୍ଜ ମାଳାନୁପୃକ୍ତ ପରିଧାନ ବିଚିତ୍ର ବେଶ ମଧ୍ୟେ ବିରେଜ ତୁରଳଂ ପଶୁପାଳ ଗୋଷ୍ଠ୍ୟା ରଙ୍ଗେ ଯଥା ନଟବରୌ କୋଚ ଗାୟମାନ ହଉ। ଏସବୁ ଛନ୍ଦ ରହିଛି ଭାଗବତ ଛନ୍ଦ, ଅନେକ ଛନ୍ଦ ରହିଛି। ତେଣୁ ଆମେ ସୁଚନ୍ଦ ରାଧାମୋହନ ମହାରାଜ ଏଇଭଳି ଭାବରେ ଛନ୍ଦରେ ପାଠ କରନ୍ତି, ନହେଲେ ଆମେ ଜାଣିନଥିବୁ କେମିତି ମଧ୍ୟ ପାଠ କରିବାକୁ ପଡ଼ିବ ଭାଗବତ ଶ୍ଳୋକ, ତ ଶ୍ଳୋକ ତା'ର ସବୁ ଛନ୍ଦ ରହିଛି ସୁନ୍ଦର, ମନକୁ ବହୁତ ଆନନ୍ଦ ଲାଗିବ, କର୍ଣ୍ଣକୁ ବହୁତ ବହୁତ ରସା ରସ ପ୍ରାପ୍ତ ହେବେ ସେମାନେ। ଏଇ କେବଳ ପାଠ କରିଦେଲେ, ଏ ଶ୍ଳୋକ କେବଳ ପାଠ କରିଦେଲେ ସେତେ ଜଣେ ଆନନ୍ଦିତ ହୋଇଯିବ, ଏତେ ଛନ୍ଦ ରହିଛି, ସୁନ୍ଦର ଛନ୍ଦ ଭାବ ରହିଛି ପାଠ କରିଦେଲେ। ଚୁତ ଚୁତ ପ୍ରବାଳ ବରହ ସ୍ତବକୋତ୍ପଳାବ୍ଜ ମାଳାନୁପୃକ୍ତ ପରିଧାନ ବିଚିତ୍ର ବେଶ ମଧ୍ୟେ ବିରେଜ ତୁରଳଂ ପଶୁପାଳ ଗୋଷ୍ଠ୍ୟା ରଙ୍ଗେ ଯଥା ନଟବରୌ କୋଚ ଗାୟମାନ ହଉ। ଚୁତ ଚୁତ କହିଲେ ଆମ୍ର ଆମ୍ବ, ପ୍ରବାଳ ନୂତନ ପୁଷ୍ପ, ଯେଉଁ ପ୍ରବାଳ ଯେଉଁ ନୂତନ ପତ୍ର ସବୁ ପ୍ରସ୍ଫୁଟିତ ହୋଇଛି, ସେଇ ଯେଉଁ ନୂତନ ପତ୍ର ସବୁ, ସେଇ ଚୁତ ପ୍ରବାଳରେ ବର ଭଗବାନ ଯେଉଁ ସୁଶୋଭିତ ରୂପ କିଭଳି ଭାବରେ ଆଉ ବର୍ଣ୍ଣନା କରୁଛନ୍ତି, କିଭଳି ରୂପ ତାଙ୍କର ନା, ଚୁତ ପ୍ରବାଳ ବରହ, ବରହ କହିଲେ ବରହ ଧାରଣ କରିଛନ୍ତି, ବରହ ପିଛ ମୟୂର ପିଛ ଧାରଣ କରିଛନ୍ତି, ଏବଂ ଏସବୁ ଆମ୍ବର ଯେଉଁ ରହିଛି ପଲ୍ଲବ, ଯେଉଁ ପତ୍ର ସବୁ ରହିଛି ସେସବୁ ମଧ୍ୟ ଧାରଣ କରିଛନ୍ତି ମସ୍ତକରେ। ଚୁତ ପ୍ରବାଳ ବର ସ୍ତବକୋତ୍ପଳାଦ୍ୟ ସ୍ତବକ ପୁଷ୍ପଗୁଚ୍ଛ ସବୁ ରହିଛି ପତ୍ର ସହିତ ପୁଷ୍ପ ଏଇଟାକୁ ପଳାର୍ଯ୍ୟ ଅବ୍ଜ କହିଲେ ପଦ୍ମ ପଦ୍ମଫୁଲ ସବୁ ମଥାରେ ଖୋଜିଛନ୍ତି ଭଗବାନ। ଏବଂ ମାଳାନୁକୃତ ପରିଧାନ ବିଚିତ୍ର ବେଶ ମାଳ ଧାରଣ ବୈଜନ୍ତୀ ମାଳ କହିଗଲା ନା ବୈଜନ୍ତୀ ମାଳ ଧାରଣ କରିଛନ୍ତି ପୃକ୍ତ ଭଗବାନଙ୍କର ଶରୀରରେ ସଂଲଗ୍ନ ହୋଇକି ରହିଛି ମାଳାନୁକୃତ ପରିଧାନ ବିଚିତ୍ର ବେଶ ବହୁତ ସୁନ୍ଦର ସୁନ୍ଦର ବେଶ ଧାରଣ କରିଛନ୍ତି ବିଚିତ୍ର ବେଶ ବିଭିନ୍ନ ପ୍ରକାର ଯେଉଁ କୁହାଗଲା ପୀତାମ୍ବର ଇତ୍ୟାଦି ବିଭିନ୍ନ ପ୍ରକାର ରଙ୍ଗର ବସ୍ତ୍ର ଧାରଣ କରନ୍ତି ଭଗବାନ କେଉଁଦିନ କେଉଁଭଳିଆ ବସ୍ତ୍ର ଧାରଣ କରନ୍ତି ଆମେ ଯଦି ଭଗବାନଙ୍କୁ ବିଭିନ୍ନ ଦିନରେ ବିଭିନ୍ନ ପ୍ରକାର ରଙ୍ଗର ବସ୍ତ୍ର ଦିଆଯାଉଛି କିନ୍ତୁ ଭଗବାନ ଯଦିଓ ପୀତ ବସ୍ତ୍ର ଧାରଣ କରନ୍ତି କିନ୍ତୁ ଅନ୍ୟ ବସ୍ତ୍ର ମଧ୍ୟ ଧାରଣ କରନ୍ତି ଭଗବାନ ବିଚିତ୍ର ବେଶ ବହୁତ ସୁନ୍ଦର ବେଶ ଚିତ୍ର ବହୁତ ବିଚିତ୍ର ବେଶ ରହିଛି ଏବଂ ମଧ୍ୟ ବିରେଜତୁ ମଧ୍ୟ ବିରେଜତୁ ମଧ୍ୟରେ ମାନେ ଚାରିପଟେ ରହିଛନ୍ତି ସାଙ୍ଗ ବାଳକମାନେ ରହିଛନ୍ତି ସଖାମାନେ ରହିଛନ୍ତି ଏବଂ ମଧ୍ୟରେ ରହିଛନ୍ତି କୃଷ୍ଣ ବଳରାମ ରହିଛନ୍ତି ବିରେଜତୁ କୃଷ୍ଣ ବଳରାମ ଅଳମ ବହୁତ ସୁନ୍ଦର ରୂପ ସେ ରୂପ ଆମେ ବର୍ଣ୍ଣନା ସେ ଅଳମ ଶବ୍ଦ ବ୍ୟବହାର କରାଗଲା ଅଳମ କହିଲେ ତାହାର ଉପରେ ଆଉ କିଛି ନାହିଁ ଅଳମ ଶ୍ରେଷ୍ଠ ହୋଇଗଲା ଅଳମ ଅଳମ ଅତି ଉତ୍କୃଷ୍ଟ ରୂପ ତେଣୁ ଏଇ ମଧ୍ୟ ବିରଜ ତୁରଳ ମଧ୍ୟ କହିଲେ କାହା ମଧ୍ୟରେ ନା ପଶୁପାଳ ଗୋଷ୍ଠିଆ ପଶୁପାଳମାନେ ରହିଛନ୍ତି ଗୋଷ୍ଠିଆ ପଶୁପାଳ ଗୋଷ୍ଠିଆ କିଭଳି ଶୋଭା ପାଉଛନ୍ତି ରଙ୍ଗେ ଯଥା ନଟବରୌ କୋଚକାୟ ମାନୌ ଯେମିତି ରଙ୍ଗେ ବା ରଙ୍ଗ କହିଲେ ରଙ୍ଗମଞ୍ଚ ରଙ୍ଗମଞ୍ଚରେ ବିଭିନ୍ନ ନାଟ୍ୟକାର ସବୁ ନୃତ୍ୟ କରନ୍ତି ବା ନାଟ୍ୟ ପ୍ରଦର୍ଶନ କରନ୍ତି ସେଇଭଳି ଭାବରେ ଗୋଟେ ବୃନ୍ଦାବନ ରଙ୍ଗମଞ୍ଚରେ ଭଗବାନ ତାଙ୍କର ସବୁ ଆକ୍ଟରମାନଙ୍କ ସହିତ ଭଗବାନ ମେନ୍ ଆକ୍ଟର ମେନ୍ ହିରୋ
ହିରୋଇନ୍ ପରେ ଆସିବେ ଆକ୍ଟରମାନେ ଆସୁଛନ୍ତି ଆକ୍ଟ୍ରେସ୍ ଆସିବେ ରାତିର କଥା ସେଟା ରସ ରାସଲୀଳାରେ ଆସିବେ ଆକ୍ଟ୍ରେସ୍ ଆସିବେ ହିରୋଇନ୍ ତେଣୁ ମେନ୍ ହିରୋ କେତେ ଟଙ୍କା ନେଇଥିବେ ଜାଣି ଭାଇ ମେନ୍ ହିରୋ ଭଗବାନ କୃଷ୍ଣ ଏ ସାତ ବର୍ଷ ଲୀଳା ସାତ ବର୍ଷ ହେଇନି ଛଅରୁ ସାତ ବିଷୟରେ ଲୀଳା ଚାଲିଛି ସାତ ବର୍ଷରେ ଭଗବାନ ଧାରଣ କରିବେ ଗୋବର୍ଦ୍ଧନ ଆପରେ ଆସିବ ସେ ଲୀଳା ତେଣୁ ଭଗବାନ ପଶୁପାଳ ଗୋଷ୍ଠିଆ ଅନେକ ପଶୁପାଳ ରହିଛନ୍ତି ତାଙ୍କ ସାଙ୍ଗ ବୟସମାନେ ବୟସ୍କମାନେ ସଖାମାନେ ରହିଛନ୍ତି ତାଙ୍କ ଭିତରେ ଯେଉଁ ଭଗବାନ ଏହିଭଳି ଭାବେ ପ୍ରବେଶ କରୁଛନ୍ତି ଯେମିତି ରଙ୍ଗମଞ୍ଚରେ ବୃନ୍ଦାବନ ରଙ୍ଗମଞ୍ଚରେ ଭଗବାନ ନୃତ୍ୟ କରିବେ ନଟବରଉ କେତେ ନୃତ୍ୟ କରୁଛନ୍ତି ଆଉ କୁହାଗଲା ନା ପୂର୍ବରୁ ନଟବରଉ ସେ ଚାଲିକରି ଆସୁନାହାନ୍ତି ପ୍ରବେଶ କରୁନାହାନ୍ତି ନୃତ୍ୟ କରି କରିକି ଆସୁଛନ୍ତି ନଟବରଉ ଏବଂ କୋଚ ଗାୟ ମାନଉ କେତେବେଳେ ମଧ୍ୟ ବେଣୁବାଦନ କରୁଛନ୍ତି କେତେବେଳେ ଗାନ କରୁଛନ୍ତି ବହୁତ ସୁନ୍ଦର ଗାନ ଭଗବାନଙ୍କର ତେଣୁ ଏଇ ଯେଉଁ ଶ୍ଳୋକର ଆକ୍ଷରିକ ଅର୍ଥ ଆମେ କହିଦେଲେ କିନ୍ତୁ ଆର ଭାବାର୍ଥ ସବୁ ରହିଛି ବହୁତ କଥା ରହିଛି ବିଭିନ୍ନ ଆଚାର୍ଯ୍ୟମାନେ ଟୀକାରେ କହିଛନ୍ତି ସେ କଥା ସୁଦର୍ଶନ କହୁଛନ୍ତି ଅନ୍ୟା ଆହୁ ଅନ୍ୟ ଗୋପୀମାନେ ଏଇ ଯେଉଁ ଆଉ ଜଣେ ଗୋପୀ କହୁଛନ୍ତି କ'ଣ କହୁଛନ୍ତି ନା ଚୁତ ପ୍ରବାଳାଦିନା ଚିତ୍ରାଭି ମାଳାଭି ଅନୁକୃତେ ଈଶତ୍ ଅନ୍ତରାନ୍ତରାନ୍ତଃ ସଂଯୁକ୍ତେ ପରିଧାନେ ନୀଳ ପୀତାମ୍ବରେ ତାଭ୍ୟାଂ ବିଚିତ୍ର ବେଶୁ ଜୟୋସ୍ତୌ କୁଚ କଦାଚିତ୍ ପଶୁପାଳ ଗୋଷ୍ଠ୍ୟାଂ ଗୋପାଳ ସଭାୟା ଚୁତ ପ୍ରବାଳ ସବୁ ଆମର ସବୁ ପ୍ରବାଳ ସବୁ ଧାରଣ କରିଛନ୍ତି ମାଳା ଧାରଣ କରିଛନ୍ତି ଅନୁପୃକ୍ତେ କହିଲେ ଯେଉଁ ମଝିରେ ମଝିରେ କିଛି ଟିକିଏ ଫାଙ୍କ ରହିଛି ଏହିଭଳି ଭାବରେ ଅନୁପୃକ୍ତେ ବୋଲି କୁହାଯାଉଛି ଅନ୍ତରାନ୍ତରାନ୍ତଃ ସଂଯୁକ୍ତେ ପରିଧାନ ଭଗବାନ ପରିଧାନ କରିଛନ୍ତି କିଭଳି ଭାବେ ବସ୍ତ୍ର ପରିଧାନ କରିଛନ୍ତି ମାଳା ପରିଧାନ କରିଛନ୍ତି ନୀଳ ପୀତାମ୍ବର ଭଗବାନ ବଳରାମ ନୀଳ ବସ୍ତ୍ର ପରିଧାନ କରିଛନ୍ତି ଭଗବାନ କୃଷ୍ଣ ପୀତାମ୍ବର ବସ୍ତ୍ର ପୀତାମ୍ବର ବସ୍ତ୍ର ପୀତ ବସ୍ତ୍ର ଧାରଣ କରିଛନ୍ତି ଏବଂ ତାଭ୍ୟାଂ ବିଚିତ୍ର ବେଶ ବହୁତ ସୁନ୍ଦର ବେଶ ହେଇଛି ଭଗବାନଙ୍କର ସବୁ ଧାରଣ କରିଛନ୍ତି ବିଭିନ୍ନ ପୁଷ୍ପ ସବୁ ଧାରଣ କରିଛନ୍ତି ଯାହା ସବୁ କୁହଚ କଦାଚିତ୍ କେତେବେଳେ ପଶୁପାଳ ଗୋଷ୍ଠିଆଂ ଗୋପାଳ ସଭାୟାଂ ମଧ୍ୟ ଗୋପାଳ ସଭା ମଧ୍ୟରେ କେତେବେଳେ ଅଲଗା ଯାଉଛନ୍ତି କେତେବେଳେ ଗୋପାଳ ସଭା ମଧ୍ୟରେ ରହୁଛନ୍ତି ଅଳମ ଇତ୍ୟର୍ଥ ଅତ୍ୟର୍ଥେ ବିରଜତୁ ଅତି
ସବୁଠାରୁ ଶ୍ରେଷ୍ଠ ବିରାଜ ସବୁ ସୁନ୍ଦର ରୂପ ହୋଇଛି ବିରାଜ ତୁ। ଏଭଳି ଭାବରେ ସେ ବହୁତ ଶୋଭା ପ୍ରାପ୍ତ ହେଉଛନ୍ତି। ଅହୋ ଆର ଭାବ ହେଉଛି କ'ଣ, ଗୋପୀମାନଙ୍କର ଭାବ ହେଉଛି କ'ଣ ନା, ଅହୋ ଗୋପାନା ପୁଣ୍ୟ ଇତି ଭାବ, ଭଗବାନ ଗୋପମାନଙ୍କର ଯେଉଁ ରୂପ ଦେଖିବା ପାଇଁ ତାଙ୍କର ସୌଭାଗ୍ୟ ମିଳିଲା, ଆମେ ହତଭାଗା, ଏଇଭଳି ଭାବରେ ତାଙ୍କର ଭାବ। ଗୋପାନା ପୁଣ୍ୟ ଇତି, କି ପୁଣ୍ୟ କରିଥିଲେ ଭଗବାନ, ଏସବୁ ଲୀଳା ଶ୍ରବଣ କରି ପରୀକ୍ଷିତ ମହାରାଜ ସୁଖଦେବଙ୍କୁ ସବୁ ପ୍ରଶ୍ନ ପଚାରିଲେ। ଦଶମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ନବମ ଅଧ୍ୟାୟରେ ସବୁ ପ୍ରଶ୍ନ ରହିଛି, ଲୀଳା ସବୁ ଶୁଣିକରି ସେ କହୁଥିଲେ। ନନ୍ଦ କି ମକର ବ୍ରହ୍ମନ୍, ଅଷ୍ଟମ ଅଧ୍ୟାୟରେ ରହିଛି, ନନ୍ଦ କ'ଣ କାର୍ଯ୍ୟ କରିଥିଲେ, କି ମକର ବ୍ରହ୍ମନ୍, ନନ୍ଦ କି ମକର ବ୍ରହ୍ମନ୍, ସେ ଏବଂ ମହୋଦୟ କ'ଣ ଶ୍ରେୟ କରିଥିଲେ, କ'ଣ ପୁଣ୍ୟ କରିଥିଲେ। ଯଶୋଦା ଚ ମହାଭାଗା, ଯଶୋଦା ମଧ୍ୟ ସେହିଭଳି ଭାବରେ ମହାଭାଗ୍ୟବତୀ, ଯଶୋଦା ଚ ମହା ପପୁ ଯଶ ସ୍ତନ ହରି, ଯାହାଙ୍କର ସ୍ତନ ହରି ଭଗବାନ ପାନ କରୁଥିଲେ, ଆଶ୍ଚର୍ଯ୍ୟ ହୋଇଯାଉଥିଲେ ଶୁଣିଲା ବେଳକୁ ଭଗବାନ କଥା ଲୀଳାକୁ। ତେଣୁ ଆଜି ଗୋପୀମାନେ ଯେତେବେଳେ ଭଗବାନଙ୍କର ଏଇ ଲୀଳା ଦେଖୁଛନ୍ତି, ମନରେ ସବୁ ଦେଖୁଛନ୍ତି, ତେଣୁ ଦେଖୁଛନ୍ତି ସବୁ, ତେଣୁ ଗୋପମାନଙ୍କର ଭାଗ୍ୟକୁ ପ୍ରଶଂସା କରୁଛନ୍ତି, ନିଜକୁ ଅଭାଗା ବୋଲି ଭାବୁଛନ୍ତି, ଭାଗ୍ୟହୀନ ଭାଗବତ ଅଭାଗା ବୋଲି ଭାବୁଛନ୍ତି। ଯଦିଓ ସିଏ ମଧ୍ୟ ସବୁଠାରୁ ଶ୍ରେଷ୍ଠ ଭାଗ୍ୟବତୀ, ସବୁଠାରୁ ଶ୍ରେଷ୍ଠ ରସ ସେମାନେ ଆସ୍ୱାଦନ କରୁଥିଲେ, କିନ୍ତୁ ଇଏ ଭକ୍ତର ଇଏ ହେଉଛି ଭାବ ଏହିଭଳି ଭାବରେ, ସେ ଅନ୍ୟ ଜଣେ ଯେତେ ନୀଚ ସ୍ତରରେ ଥିଲେ ମଧ୍ୟ ସେ ଭାବେ ସେ ହେଉଛି ବହୁତ ଉଚ୍ଚ ସ୍ତରରେ, ମୁଁ ହେଉଛି ନୀଚ ସ୍ତରରେ, ଯେମିତି କୃଷ୍ଣଦାସ କବିରାଜ ଗୋସ୍ୱାମୀ କହିଛନ୍ତି। କ'ଣ ଯେଉଁ ରହିଛନ୍ତି, ଜଗାଇ ମାଦାଇ ହୋଇତେ ମୁଇଁ ସେ ଲଭିଷ୍ଟ, ପୁରୀ ସେୟାର କୀଟ ହୋଇତେ ମୁଇଁ ସେ ପାପିଷ୍ଟ, ଏଇଭଳି ଭାବରେ ନିଜକୁ ବର୍ଣ୍ଣନା କରିଛେ। ଖାଲି କଥାରେ ନୁହଁ, ଏଇଟା ତାଙ୍କର ଭାବ ହେଉଛି ସେଇଭଳି ଭାବରେ, ରାଧାରାଣୀଙ୍କର ଭାବ ମଧ୍ୟ ସେଇଭଳି ଭାବରେ, ମୁଁ ପ୍ରକୃତରେ ମୋର ଭକ୍ତି ନାହିଁ ଭଗବାନ ପାଖରେ, ସମସ୍ତେ ଭକ୍ତି କରୁଛନ୍ତି କିନ୍ତୁ ମୁଁ ଭକ୍ତି କରିପାରୁନାହିଁ, ତେଣୁ ଏଇ ଭାବ। ଆଉ ଗୋପାନାମ ପୁଣ୍ୟ, ଗୋପମାନଙ୍କ କି ପୁଣ୍ୟ କରିଥିଲେ, ଆଜି ଦର୍ଶନ କରୁଛନ୍ତି, ସମସ୍ତଙ୍କ କଥା କହିବେ, ତେରଟି ଯେଉଁ କୁହାଯିବ ଏ ଗୋପମାନଙ୍କ ପ୍ରଥମେ ବର୍ଣ୍ଣନା କଲେ, ଆଉ ପୂର୍ବରୁ ତ ତାଙ୍କ ରୂପ ବର୍ଣ୍ଣନା କରାଗଲା, ଏବେ ବର୍ତ୍ତମାନ ଗୋପୀମାନଙ୍କ ଭାଗ୍ୟକୁ ପ୍ରଶଂସା କରୁଛନ୍ତି, ନିଜକୁ ଧିକାର କରୁଛନ୍ତି, ଆମେ ଏତେ ଆମର ସୌଭାଗ୍ୟ ନାହିଁ, ଆମେ ଦେଖିପାରୁନୁ, ଦର୍ଶନ କରିପାରୁନାହୁଁ, ଆମେ କ'ଣ ଅଭାଗିନୀ, ଏଇଭଳି ଭାବରେ ଚିନ୍ତା କରୁଛନ୍ତି, ମନେ ମନେ ଏଇଭଳି ଭାବରେ ଚିନ୍ତା ତାଙ୍କର ରହିଛି। ତେଣୁ ତାଙ୍କର ଭାଗ୍ୟକୁ ପ୍ରଶଂସା କରୁଛନ୍ତି, ତାଙ୍କ ପ୍ରତି ଈର୍ଷା କରୁନାହାନ୍ତି, ତାଙ୍କ ଭାଗ୍ୟକୁ ପ୍ରଶଂସା କରୁଛନ୍ତି। ତେଣୁ ଜୀବ ଗୋସ୍ୱାମୀ ମଧ୍ୟ ଏଠି ଏହି ଶ୍ଳୋକରେ ଭାଷ୍ୟରେ କହୁଛନ୍ତି, ଗୋପା ଏବ ଧନ୍ୟା ବୟଙ୍କୁ ନିତରାଙ୍ଗ ଧନ୍ୟା, ଏ କଥା ମୋତେ କହିବି, ସେ କଥା ଜୀବ ଗୋସ୍ୱାମୀ ଏଇଟା କହିଛନ୍ତି, ଗୋପାମାନେ ହିଁ ଧନ୍ୟା, ଆମେ ବହୁତ ଅଧନ୍ୟା, ଭାଗ୍ୟହୀନା ଭାଗ୍ୟହୀନା ଅଭାଗିନୀ, ଏବଂ ତେନ ପ୍ରକାରେଣ ଦ୍ୱିତୀୟ ପଦେ ତାମ ପଲେପୁ ପୁନସ୍ତୁ ପରସ୍ପର ବେଗେନ, ହଁ ଏଇଟାକୁ ମାନେ ଯିଏ କହିବ କୃଷ୍ଣ ବଳରାମ କଥା କହୁଛି, ଖାଲି କୃଷ୍ଣ କଥା କୁହାଯାଏ ନାହିଁ, ତାଙ୍କର ଭାବକୁ ସଂଗୋପନ କରିଛନ୍ତି, ଏଠି ପୂର୍ଣ୍ଣ ଭାବରେ ସଂଗୋପନ କରିଛନ୍ତି। କିନ୍ତୁ ତୃତୀୟ ଶ୍ଳୋକରେ କ'ଣ ହେବ ନା, ସେଇଟାକୁ ପୁଣି ଭାବ ପ୍ରକାଶ ପାଇଯିବ, କୃଷ୍ଣଙ୍କ କଥା କୃଷ୍ଣଙ୍କ ପ୍ରତି ତାଙ୍କର ଯେଉଁ ରହିଛି ଆସକ୍ତି ରହିଛି ସେଇଟା ପ୍ରକାଶ ପାଇବ। ଚତୁର୍ଥ ଦେଉ ନ କିଞ୍ଚିତ ବି ସେକୁ, ଆଉ ଚତୁର୍ଥ ଶ୍ଳୋକରୁ ଆଉ ଭାବକୁ ସଂଗୋପନ କରିପାରିଲେ ନାହିଁ, ଭାବ ପ୍ରକାଶ ପାଇଗଲା ଏଇଭଳି ଭାବରେ। ଇତିହାସ ପଞ୍ଚଭୀ ଲୀଳା କମଳମ ଦର୍ଶନ ଭଗବାନ, ଏଇଭଳି ଭାବରେ ପାଞ୍ଚଟି ଶ୍ଳୋକରେ ଯେଉଁ କହିବେ ତାଙ୍କର କେଉଁଠି ପ୍ରକାଶ ରହିବ, ତାଙ୍କର ଭାବ ସଂଗୋପନ କରିପାରିବେ ନାହିଁ, ପ୍ରକାଶ ପାଇଯିବ। ତେଣୁ ଏଠି ଯେଉଁ କୁହାଗଲା ଅବଜ ପଦ୍ମ ଧାରଣ କରିଛନ୍ତି, ପଦ୍ମ କିଭଳି ଧାରଣ କରିଥିଲେ ନା, ନୀଳା କମଳ ଦକ୍ଷିଣ କରରେ ଧାରଣ କରିଥିଲେ, ଜୀବ ଗୋସ୍ୱାମୀ କହୁଛନ୍ତି ଦକ୍ଷିଣ କରରେ ସେ ନୀଳା କମଳକୁ ଧାରଣ କରିଥିଲେ ଭଗବାନ। ସନାତନ ଗୋସ୍ୱାମୀ କହୁଛନ୍ତି ତାଙ୍କ ଭାଷାରେ, ଗାୟମାନ ଗାୟମାନ ଯେଉଁ କୁହାଗଲା ନା, ଗାୟମାନ କହୁଛ ଗାୟମାନ, ଗାୟମାନର ଅର୍ଥ କ'ଣ, ଗାନ କରୁଛନ୍ତି ତା ଖାଲି ସେତିକି ତା ନୁହଁ, ଗାୟମାନର ମାନ ଶବ୍ଦର ବହୁତ ଅର୍ଥ ରହିଛି। ଗାୟନ ମାନ ମାନ ପୂଜା ପୂଜା ଜୟ, ସେ ଯେଉଁ ସୁନ୍ଦର ଗାନ କରୁଛନ୍ତି ସମସ୍ତେ ତାଙ୍କୁ ପୂଜା କରୁଛନ୍ତି, କିଛି ସୁନ୍ଦର ଗାନ ଭଗବାନଙ୍କର, ଯାହା ସ୍ୱୟଂ ପଦ୍ମନାଭ ସେ ମୁଖ ପଦ୍ମା ଭଗବତ ଗୀତା, ଭଗବାନଙ୍କର ଗାନ ଯେତେବେଳେ ଶୁଣିଲେ ସଞ୍ଜୟ ଅନ୍ତିମରେ କହିବେ ସେ କଥା, ରାଜନ ସଂସ୍କୃତ ସଂସ୍କୃତ ସମ୍ବାଦ ଅଦ୍ଭୁତମ କେଶବ ଅର୍ଜୁନ ପୁଣି ଉଷାଚ ମୁଁ ମୁଁ ହେ ରାଜନ ଧୃତରାଷ୍ଟ୍ର ମହାରାଜ, ମୁଁ ଏ ଯେଉଁ ଶୁଣିଲି ସ୍ୱୟଂ ଭଗବାନଙ୍କ ମୁଖରୁ ମୁଖ ପଦ୍ମ ଇତ୍ୟ ଅର୍ଜୁନ ବାସୁଦେବ ମୁଖ ପଦ୍ମାଦି ସେ ଭଗବାନ ମୁଖ ପଦ୍ମରୁ ଆସିଥିବା କଥା ମୁଁ ଶୁଣିଲି। ରାଜନ ସଂସ୍କୃତ ସ୍ମରଣ କରି କରି ମୋତେ ବହୁତ ଆନନ୍ଦିତ ଲାଗୁଛି। ରାଜନ ସଂସ୍କୃତ ସମ୍ବାଦ ମୁଁ ଅଦ୍ଭୁତମ ଅଦ୍ଭୁତ ସମ୍ବାଦ ଶୁଣି କ'ଣ କେଶବ ଅର୍ଜୁନର ପୁଣ୍ୟ ଉଷାମି ଯେ ମୁଁ ବହୁତ ମୁହୁଁ ପ୍ରତି ମୁହୂର୍ତ୍ତରେ ମୁଁ ଆନନ୍ଦିତ ହେଉଛି ହର୍ଷିତ ହେଉଛି। ତଚ ସଂସ୍କୃତ ସଂସ୍କୃତ ରୂପ ମଧ୍ୟ ଅଦ୍ଭୁତ ମରେ ଭଗବାନ ଯେଉଁ ଅଦ୍ଭୁତ ରୂପ ହରିଙ୍କର ତଚ ସଂସ୍କୃତ ସଂସ୍କୃତ ରୂପ ମଧ୍ୟ ଅଦ୍ଭୁତ ମରେ ବିସ୍ମୟ ମହାନ ରାଜନ ମୋତେ ବହୁତ ଆନନ୍ଦ ବିସ୍ମୟ ହୋଇଯାଉଛି। କେତେ ସୁନ୍ଦର ରୂପ ଭଗବାନ ରୂପ ଦର୍ଶନ ଏହିଭଳି ଭାବେ ତାଙ୍କର ପ୍ରତିକ୍ରିୟା ସେ ପ୍ରକାଶ କରିଛନ୍ତି। ଭଗବତ ଗୀତା ଅନ୍ତିମରେ ସେ କଥା କହିବେ, ପାଞ୍ଚଟି ଶ୍ଳୋକରେ ସେ କଥା କହିବେ, ପାଞ୍ଚଟି ନା ଚାରୋଟି ଶ୍ଳୋକରେ କହିବେ। ତେଣୁ ଏଠି ଯେଉଁ ମାନ ଭଗବାନ ଯେଉଁ ଗୀତ ଗାୟନ କରୁଛନ୍ତି ତାଙ୍କ ସମସ୍ତେ ତାଙ୍କୁ ବାହା ବାହା କରୁ ସାଧୁ ସାଧୁ ବହୁତ ସୁନ୍ଦର ବହୁତ ସୁନ୍ଦର ଏଭଳି ଭାବରେ କେତେ ସୁନ୍ଦର ଆକର୍ଷଣ ତାଙ୍କର ଶବ୍ଦ ତାଙ୍କର ରୂପ ଭଗବାନ ପୂର୍ଣ୍ଣ ସେ କେଉଁଥିରେ ଅପୂର୍ଣ୍ଣ ତ ନାହିଁ ସୁନ୍ଦର ଗାୟନ କରୁଛନ୍ତି। କିନ୍ତୁ ଆମର ସମୟ ଲିମିଟେଡ଼ ଅଛି, ଆମେ ଏତେ କରିପାରିବା ନାହିଁ, କାରଣ ପୁଣି ସମୟ ହୋଇଯିବ, ପ୍ରସିଦ୍ଧ ଶ୍ଳୋକ ଆସିବ, ଜାଗ୍ରତ ହୋଇଯିବେ। କ'ଣ ସେଟା ମା ତେଣୁ ଯାହା ହଉ, ତେଣୁ ସମସ୍ତେ ଆମେ ପୂଜା କରୁଛନ୍ତି, ବହୁତ ଭାବ ପ୍ରଶଂସା କରୁଛନ୍ତି କୃଷ୍ଣଙ୍କର ଗାୟ ମାନଉ। ପୁଣି ମଧ୍ୟ ତାର ଅର୍ଥ ହେବ ଭଗବାନ ଆବାଭ୍ୟାନ ସମ ଜୁଷ୍ମାସୁ କୋ ଗାୟକ ଅସ୍ତି, ଭଗବାନଙ୍କର ମଧ୍ୟ ମାନ ଆସୁଛି ଅଭିମାନ ଆସୁଛି, ମୋ ଭଳି କିଏ ଗାଇପାରିବ ଏଭଳି ପଚାରୁଛନ୍ତି। ଆବାଭ୍ୟାନ ଆମେ ଯେଉଁ ସୁନ୍ଦର ଭାବରେ ଆମେ ଦୁଇ ଜଣ ଗାନ କରୁଛୁ, ଆମ ଭଳି କିଏ ଗାଇପାରିବ? କହି ମାଇକା ଲାଲ ଅଛି ରାଧାକୃଷ୍ଣ, କହି ମାଇକା ଲାଲ ହେ କିଏ ଅଛି ଏଭଳି ଗାନ କରିପାରିବ? ଦେବତାମାନେ ମଧ୍ୟ ଗାନ କରିପାରିବେ ନାହିଁ। ଗାୟକ ଅସ୍ତି ଅତ୍ରାଗତ୍ୟ ହନ୍ତ ଗାୟକୁ, ଯଦି ଅଛ ତାହେଲେ ଆସ ଏଠି ଗାଇବ ଦେଖିବା କାମ ସବୁ କିଏ ଗାଇପାରିବ। ଭଗବାନ ଅସମର୍ଥ ଭକ୍ତୁ, ଭଗବାନଙ୍କ ସହିତ କେହି ସମାନ ହୋଇପାରିବେ ନାହିଁ, ତାଙ୍କୁ ବୃଦ୍ଧକଥା କୁହାଯିବ, କିନ୍ତୁ ତଥାପି ଭଗବାନ ହାରିଯାଆନ୍ତି, ଭଗବାନ ଭକ୍ତ ପାଖରେ ହାରିଯାଆନ୍ତି। ତେଣୁ ଇତ୍ୟାଦି ପ୍ରକାର ଗର୍ବ ଅୟଂ ଚ କ୍ରୀଡ଼ା ମାଧୁରୀ ବିଶେଷ, ଭଗବାନଙ୍କ ଗର୍ବ ଏଠି ଏଇଟା କ୍ରୀଡ଼ା ମାଧୁରୀ, ଭଗବାନଙ୍କର କ୍ରୀଡ଼ା ମାଧୁରୀ ଗର୍ବ ପ୍ରକାଶ କରୁଛନ୍ତି ଭଗବାନ। ତେଣୁ ଗାୟ ମାନଉ ଏଇଭଳି ଭାବରେ ଗାୟ ମାନଉ ଅର୍ଥ ହେଉଛି ଅତୋ ଗୋପା ଏବ ଧନ୍ୟା ବୟନ୍ତୁ ନିତରାମ ଅଧନ୍ୟା, ଏଇଠି ସନାତନ ଗୋସ୍ୱାମୀ ମଧ୍ୟ ସେ କଥା କହୁଛନ୍ତି, ଗୋପାମାନେ ହେଉଛନ୍ତି ଧନ୍ୟ, ଆମେ ହେଉଛୁ ଅଧନ୍ୟା, ନିଜକୁ ଧିକାର କରୁଛନ୍ତି ଗୋପୀମାନେ ଏ ରହିଛି। ତେଣୁ ରଙ୍ଗେ ଆମ ଶିଶୁ ରାଧା ଗୋସ୍ୱାମୀ ମହାରାଜ କହୁଥିଲେ ଯେ ଖାଲି ନୃତ୍ୟ ହେଉଛି ଗାନ ହେଉଛି ସେ ନିଶା ନୁହଁ, ସେଠି ମଧ୍ୟ ବିଭିନ୍ନ ପ୍ରକାର ଶାସ୍ତ୍ର ମଧ୍ୟ ଆଲୋଚନା ହେଉଛି, ବେଦ ପୁରାଣ ଉପନିଷଦ ଇତ୍ୟାଦି ସବୁ ଶାସ୍ତ୍ର ତାଙ୍କ ନିଶ୍ୱାସରେ ଯାହା ହେଉଛି, ଏବଂ ତାଙ୍କ ସଖାମାନେ ମଧ୍ୟ ସେଇଭଳି ଭାବରେ ବହୁତ ଜ୍ଞାନୀ ସେମାନେ ମଧ୍ୟ, ଯଦି ପାଠ ପଢ଼ିନାହାନ୍ତି ଭଗବାନ ଯେତେବେଳେ ଭଗବାନ ଲୀଳା କରିବେ ଧାରଣ କରିବେ ଗୋବର୍ଦ୍ଧନ ଇନ୍ଦ୍ର ପୂଜାକୁ ବନ୍ଦ କରିଦେଇଥିବେ, ଇନ୍ଦ୍ର କହିବେ ଏସବୁ ମୂର୍ଖ ଗୁଡ଼ାକ ବାଚାଳମ ବାଳସମ ଶବ୍ଦମ ଅଜ୍ଞମ ପଣ୍ଡିତ ମାରଣ କୃଷ୍ଣ ମାତ୍ର ଉପାସିତ ଗୋପାମେ କହିବେ, ପାଠ ପଢ଼ିନାହାନ୍ତି ପାର୍ସଲ କିଛି ନାହିଁ, ଅକ୍ଷର ବିବର୍ଜିତ କିଛି ଯା ଅବଶ୍ୟ ଏଇ ଯେଉଁ ଗାଡ଼ି ଦେଇ ସେ ଦଶ ବର୍ଷ 24,000 ଅଛି ସରସ୍ୱତୀ ଦେବ ତାକୁ କ'ଣ ସେଇଟାକୁ ସ୍ତୁତିରେ ପରିଣତ କରିଦେଇଛନ୍ତି, ଆମେ ସେ ସମୟରେ କହିବା ସେ କଥା। ତେଣୁ ଏଇ ଯେଉଁ ଭଗବାନ ତାଙ୍କର ଗୋପାଳମାନଙ୍କ ସହିତ ଶାସ୍ତ୍ର ଆଲୋଚନା ମଧ୍ୟ କରୁଛନ୍ତି, ବେଦ ପୁରାଣ ଉପନିଷଦ ସବୁ ଜାଣନ୍ତି ଭଗବାନ, ତାଙ୍କ ଯେଉଁ ଭଗବତ ଗୀତା ଯେଉଁ କହିଛନ୍ତି 700 ଶ୍ଳୋକ କହିଛନ୍ତି ସେତିକି ଜଣେ ଯଦି ଜାଣିଯିବ ତାହେଲେ ସେ ସବୁ ଜ୍ଞାନ ପ୍ରାପ୍ତ ହୋଇଯିବ, କେତେ ଶାସ୍ତ୍ର ରହିଛି ସବୁକିଛି ଭଗବାନଙ୍କର ନିଶ୍ୱାସ ଯାହା ଦେଇଛନ୍ତି। ତେଣୁ ଶାସ୍ତ୍ର ଆଲୋଚନା ମଧ୍ୟ ହେଉଛି ଭଗବାନଙ୍କର ସାଙ୍ଗ ବାଳକମାନଙ୍କ ସହିତ ସବୁ କଥା ଚାଲିଛି, ସେଠି ଲୀଳା ଚାଲିଛି, ସବୁ ପ୍ରକାର ରହିଛି ଯେ ଭଗବାନ ପାଠ ପଢ଼ିନାହାନ୍ତି କି ଜାଣିନାହାନ୍ତି ନା ଭଗବାନ ସାଙ୍ଗ ବାଳକମାନେ, ଯେତେବେଳେ ଆମେ ଦେଖିବା ଆ ପରେ 23 ଅଧ୍ୟାୟରେ ଆସିବ ବର୍ଣ୍ଣନା ଆସିବ, ଯେତେବେଳେ ଭଗବାନଙ୍କ ସାଙ୍ଗବାଳମାନେ ପଠାଇବେ ବ୍ରାହ୍ମଣମାନଙ୍କ ପାଖକୁ, ଯାଜ୍ଞିକ ବ୍ରାହ୍ମଣମାନଙ୍କ ପାଖକୁ, ଯାଜ୍ଞିକ ବ୍ରାହ୍ମଣ ଗରୁଡ଼ ପୁରାଣରେ ବର୍ଣ୍ଣନା କରାଯାଇଛି, ବ୍ରାହ୍ମଣ ସହସ୍ରେଭ୍ୟ ସତ୍ରଜାତି ବିଶିଷ୍ୟତେ, ହଜାର ହଜାର ବ୍ରାହ୍ମଣମାନଙ୍କ ଭିତରେ ଇଏ ଯେଉଁ ଯାଜ୍ଞିକ ବ୍ରାହ୍ମଣ ସବୁ ଶ୍ରେଷ୍ଠ। କିନ୍ତୁ ଯାଜ୍ଞିକ ବ୍ରାହ୍ମଣମାନେ ମଧ୍ୟ ଯେଉଁଟା ଜାଣିନଥିଲେ, ଗୋପାଳ ବାଳକମାନେ ଯେତେ ତାକୁ ସେ କଥା କହିଯାଇଥିଲେ, ଦଶମ ସ୍କନ୍ଧ ତେଇଶ ଅଧ୍ୟାୟରେ ଆସିବ ସେ କଥା। ଏତେ ଜ୍ଞାନ ରହିଛି ଭଗବାନ, ଯସ୍ମିନ୍ ବିଜ୍ଞାତମ ସର୍ବମେବ ବିଜ୍ଞାତମ ଭବତୁ। ଭଗବାନଙ୍କୁ ଜାଣିଗଲେ ତାଙ୍କର ଆଉ କିଛି ଜ୍ଞାନର କମ୍ ରହିବ ନାହିଁ, ଅଜ୍ଞାନୀ ରହିପାରିବେ ନାହିଁ, ସବୁ ଜ୍ଞାନ ସେ ପ୍ରାପ୍ତ ହୋଇଯିବେ। ତେଣୁ ଏହିଭଳି ଭାବରେ ଚାଲିଛି, ଲୀଳା ଚାଲିଛି। କିନ୍ତୁ ଆମର ସମୟ ହୋଇଯାଇଛି, ଆମେ କଥାକୁ ବିଶ୍ରାମ ଦେବା ପୂର୍ବରୁ ଗୋଟେ ଆଜି ମଧ୍ୟ ବଂଶୀ ଗୀତ ଗୋଟେ କହିବା। ବଂଶୀର ଗୀତ ଚାଲିଛନ୍ତି, ବଂଶୀ ଗୀତ ଆମେ ମଧ୍ୟ ଗୋଟେ ବଂଶୀ ଗୀତ ବୋଲିବା। ସାଲ ବେଗଙ୍କର
ଶ୍ରୀକୃଷ୍ଣଙ୍କ ବଂଶୀ ଧ୍ୱନି ଶୁଣି, ଶ୍ରୀକୃଷ୍ଣଙ୍କ ବଂଶୀ ଧ୍ୱନି ଶୁଣି, ଥକିତ ହେଲେ ଯମୁନା ପାଣି, ହେଲେ ଯମୁନା ପାଣି, ଶ୍ରୀକୃଷ୍ଣଙ୍କ ବଂଶୀ ଧ୍ୱନି ଶୁଣି, ଶ୍ରୀକୃଷ୍ଣଙ୍କ ବଂଶୀ ଧ୍ୱନି ଶୁଣି, ଥକିତ ହେଲେ ଯମୁନା ପାଣି, ମୃଗମାନେ ତୃଣ ଚାପିଣ ରହିଲେ, ମୃଗମାନେ ତୃଣ ଚାପିଣ ରହିଲେ, ଭାଙ୍ଗିଗଲା ତାଙ୍କ ବାଙ୍କ ଚାହାଣି, ବଂଶୀ ସୋନ ଆଉ ନ ବଜା ନ ବଜା ଶ୍ୟାମ ବନ, ଆଉ ନ ବଜା ନ ବଜା ଶ୍ୟାମ ବନ, ଜଳ ଛାଡ଼ି ମୀନ କୂଳେ ପଡ଼ି, ବୃକ୍ଷ ରୂପ ତର ଗଲା ଝଡ଼ି, ଶୁଷ୍କ ତରୁ ମାନେ ପଲ୍ଲବିତ ହେଲେ, କୂଳବଧୁ ବଲେ ଲଜା ଛାଡ଼ି, ବଂଶୀ ସୋନ ଆଉ ନ ବଜା ନ ବଜା ଶ୍ୟାମ ଘନ, ଆଉ ନ ବଜା ନ ବଜା ଶ୍ୟାମ।
ମୁଁ ସ୍ୱରଟା ଠିକ ଭାବରେ କହିପାରୁନି, ଟିକେ ଭୁଲ ହେଇଯାଉଛି।
ଗୋପପୁରେ ଯେତେ ଗୋପୀ ଥିଲେ, ବିଷୟା ବିଶାଳ ପାଶୁରିଲେ, ଶାଶୁ ନଳନ୍ଦଙ୍କ ଆପଟ ନଘେନି, ଯମୁନାକୁ ନୀର ଆଣିଗଲେ, ବଂଶୀ ସ୍ୱନ ଆଉ ନ ବଜା ନ ବଜା ଶ୍ୟାମ ଘନ, ବଂଶୀ ସ୍ୱନ ଆଉ ନ ବଜା ଶ୍ୟାମ ଘନ, କାଷ୍ଠ ପିତୁଳିର ପ୍ରାୟ ହୋଇ, ସରସ ଗୋ ସହସ୍ର ଗୋପୀ ରହିଲେ ଚାହିଁ, ଭଣି ସାଲ ବେଗ ବଂଶୀରେ ଶରଣ, ରାଧା କୃଷ୍ଣ ବେଣୁ ଅନ୍ୟ ନାହିଁ, ବଂଶୀ ସୋନ ଆଉ ନ ବଜା ନ ବଜା ଶ୍ୟାମ ଘନ, ହରେ କୃ Hare Krishna, Krishna Krishna, Hare Hare, Hare Rama, Hare Rama, Rama Rama, Hare Hare, Hare Krishna, Hare Krishna, Krishna Krishna, Hare Hare, Hare
ଶୁଣିପାରିଲେ କେହି ଆମ ବର୍ଣ୍ଣନା ମାଧ୍ୟମରେ ବଂଶୀସନକୁ ଆମେ ଚେଷ୍ଟା କଲୁ ବଂଶୀସନକୁ ଶୁଣିବା ପାଇଁ, କେତେ ଦୂରରୁ ଆମେ ସକ୍ସେସ୍ ହେଇଛୁ କି ଭଗବାନ ବଂଶୀ ଧରି ବସିଛନ୍ତି ଏଠି, ସେ ତାଙ୍କର କୃପାରୁ ଯେତିକି ଆମେ କହିପାରିଲେ ବଂଶୀସନୀ ବିଷୟରେ। ସାଲବାବୁ କେତେ ରଚନା କରିଛନ୍ତି ବଂଶୀ ବିଷୟରେ, ଏଇଟା ମୁଁ